ଯିଏକି ଭାଗବତ ପ୍ରବର, ସେ ଭଗବାନ କୃଷ୍ଣଙ୍କ ନିକଟରେ ପହଞ୍ଚିଲେ। ତେଣୁ ଏଠାରେ ଶ୍ରୀ ନାରଦ ମୁନିଙ୍କୁ ଭାଗବତ ପ୍ରବର ବୋଲି କୁହାଯାଇଛି। ପ୍ରବର ଅର୍ଥାତ୍ ଶ୍ରେଷ୍ଠ, ଭାଗବତ ଶ୍ରେଷ୍ଠ, ଭକ୍ତମାନଙ୍କ ମଧ୍ୟରେ ଶ୍ରେଷ୍ଠ ଭକ୍ତ ଦେବର୍ଷି ନାରଦ। ସେ ଭଗବାନ କୃଷ୍ଣଙ୍କ ନିକଟରେ ପହଞ୍ଚିଲେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହି ପ୍ରବର ଶବ୍ଦର ବ୍ୟାଖ୍ୟା କରିବାକୁ ଯାଇ କହୁଛନ୍ତି ଯେ ବର ଅର୍ଥାତ୍ ମନୋରଥ ସିଦ୍ଧି, ଯେ ଅନ୍ୟର ମନୋରଥକୁ ସିଦ୍ଧି କରିପାରନ୍ତି ବା ମନବାଂଶା ପୂର୍ଣ୍ଣ କରିପାରନ୍ତି। ତେଣୁ ପ୍ରକୃଷ୍ଟ ଭାବରେ ଯିଏ ଅନ୍ୟର ମନବାଂଶା ବା ମନୋରଥକୁ ସିଦ୍ଧି କରିପାରନ୍ତି ସେ ହେଉଛନ୍ତି ପ୍ରବର। ତେଣୁ ନାରଦ ମୁନି ଯେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟକୁ ଆସୁଛନ୍ତି ଏବଂ ସେ ହେଉଛନ୍ତି ଭାଗବତ ପ୍ରବର, ଭଗବତ ଭକ୍ତମାନଙ୍କ ମଧ୍ୟରେ ଶ୍ରେଷ୍ଠ ଭକ୍ତ, ଏବଂ ତା ସହିତ ସେ ଭକ୍ତମାନଙ୍କର ମନବାଂଶା ପୂର୍ଣ୍ଣ କରିବାରେ ମଧ୍ୟ ଦକ୍ଷ ଶ୍ରେଷ୍ଠ। ଯେହେତୁ ଶ୍ରୀ ନାରଦ ମୁନି ମଥୁରାରେ ଥିବା ଭକ୍ତମାନଙ୍କର ମନବାଂଶା ପୂର୍ଣ୍ଣ କରିବା ପାଇଁ ପ୍ରୟାସ କରୁଛନ୍ତି, ଚେଷ୍ଟା କରୁଛନ୍ତି, ତେଣୁ ସେ କଂସ ନିକଟରେ ଏହି ରହସ୍ୟ ଉଦ୍ଘାଟିତ କରିଛନ୍ତି ଯେ କୃଷ୍ଣ ଏବଂ ବଳରାମ ସେ ଦୁଇ ଜଣ ହେଉଛନ୍ତି ବସୁଦେବଙ୍କର ପୁତ୍ର। ତେଣୁ ଏ ରହସ୍ୟ ଉଦ୍ଘାଟନ କରିବାର ଉଦ୍ଦେଶ୍ୟ ହେଲା ଯେ କଂସ ନିଶ୍ଚିତ ଭାବରେ ବସୁଦେବ ଦେବକୀଙ୍କୁ ଏ ରହସ୍ୟ ଉଦ୍ଘାଟିତ ହେବା ପରେ ତାଙ୍କୁ ଦଣ୍ଡ ପ୍ରଦାନ କରିବ, ଏବଂ ଆମେ ସେ କଥା ଶ୍ରବଣ କରିଛେ ଯେ କିପରି ଭାବରେ କଂସ ଏକଥା ଶୁଣିବା ମାତ୍ରେ ବସୁଦେବଙ୍କୁ ବଧ କରିବା ପାଇଁ ତରବାରୀ ଉତ୍ତୋଳିତ କରିଥିଲା, କିନ୍ତୁ ନାରଦ ମୁନିଙ୍କର ପ୍ରରୋଚନାରେ ସେ କେବଳ ଦେବକୀ ଏବଂ ବସୁଦେବଙ୍କୁ ବନ୍ଧନ କରିଥିଲା, ତାଙ୍କୁ ତତ୍କ୍ଷଣାତ୍ ବଧ କରିନଥିଲା। ତେଣୁ ଏହିପରି ଭାବରେ ସେ ନାରଦ ମୁନି ଏ ଯେଉଁ ପ୍ରସଙ୍ଗ ଉଦ୍ଘାଟିତ କଲେ ବା ଏ ରହସ୍ୟ ଉଦ୍ଘାଟିତ କଲେ ତାର ପଛରେ ଏକମାତ୍ର ଉଦ୍ଦେଶ୍ୟ ଥିଲା ଯେ କିପରି ଭାବରେ ଭଗବାନ ଶ୍ରୀକୃଷ୍ଣ ଏବଂ ବଳରାମ ଦୁଇ ଜଣ ଅତି ଶୀଘ୍ର ମଥୁରାପୁରୀକୁ ଆଗମନ କରିବେ ଏବଂ ମଥୁରାପୁରୀରେ ଥିବା ଭକ୍ତମାନେ ଯେଉଁମାନେ କି କଂସ ଦ୍ୱାରା ପ୍ରପୀଡ଼ିତ ହେଉଛନ୍ତି ସେମାନଙ୍କୁ କଂସ ଭୟରୁ ରକ୍ଷା କରିବେ। ତେଣୁ ଏହି ଯେଉଁ ରହସ୍ୟ ଉଦ୍ଘାଟିତ ହେଉଛି, ବାହ୍ୟ ଦୃଷ୍ଟିରୁ ଦେଖିଲେ ଜଣେ ଭାବିପାରେ ଯେ ନାରଦ ମୁନି ବର୍ତ୍ତମାନ ଶତ୍ରୁର କାର୍ଯ୍ୟ କରିଛନ୍ତି, ଶତ୍ରୁ ନିକଟରେ କଂସ ଯିଏକି ଅସୁର ଆସୁରିକ ପ୍ରବୃତ୍ତି ସମ୍ପନ୍ନ, ଯିଏକି ଭକ୍ତମାନଙ୍କୁ କଷ୍ଟ ପ୍ରଦାନ କରୁଛି, ଦୁଃଖ ପ୍ରଦାନ କରୁଛି, ତା ନିକଟରେ ଯେଉଁ ରହସ୍ୟ ଦୀର୍ଘ 11 ବର୍ଷ ଧରି ଆବୃତ ହୋଇ ରହିଥିଲା ସେ ରହସ୍ୟକୁ ବର୍ତ୍ତମାନ କଂସ ସମ୍ମୁଖରେ ଉଦ୍ଘାଟିତ କରିବାର ଅର୍ଥ ହେଲା କଂସ ମଥୁରାରେ ଥିବା ଭକ୍ତମାନଙ୍କୁ ଆହୁରି ଅଧିକ ପ୍ରପୀଡ଼ିତ କରିବ, କଷ୍ଟ ଦେବ, ଦୁଃଖ ପ୍ରଦାନ କରିବ। ତେଣୁ ନାରଦ ମୁନି ଏଇ ଯେଉଁ କାର୍ଯ୍ୟ କରିଛନ୍ତି ଯାହା ଏକ ଶତ୍ରୁର କାର୍ଯ୍ୟ, କୌଣସି ମିତ୍ର ବ୍ୟକ୍ତି ଏପରି କାର୍ଯ୍ୟ କରିବା ଉଚିତ ନୁହେଁ, କିନ୍ତୁ ପ୍ରକୃତ ପକ୍ଷେ ନାରଦ ମୁନି ଏ ଯେଉଁ କାର୍ଯ୍ୟ କରିଛନ୍ତି ତାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଯେ ଅତି ଶୀଘ୍ର କୃଷ୍ଣ ବଳରାମଙ୍କୁ ମଥୁରା ଆନୟନ କରିବା, ଯାହାଫଳରେ କଂସର ବଧ ହେବ ଏବଂ କଂସ ବଧ ପରେ ମଥୁରାରେ ଥିବା ରକ୍ଷା ପାଇ ସେମାନେ ଆନନ୍ଦରେ ଜୀବନଯାପନ କରିପାରିବେ। ତେଣୁ ପ୍ରକୃତ ପକ୍ଷେ ନାରଦ ମୁନି କୌଣସି ଶତ୍ରୁର କାର୍ଯ୍ୟ କରିନାହାନ୍ତି, ତଥାପି ନାରଦ ମୁନିଙ୍କ ମନରେ ଏହି ଶଙ୍କା ଉତ୍ପନ୍ନ ହେଇଛି ଯେ ସାଧାରଣତଃ ଲୋକମାନେ ତାଙ୍କୁ ଦୋଷ ଦେବେ ଏହି କାର୍ଯ୍ୟ ହେଲେ, ଏପରିକି ଭଗବାନ ଶ୍ରୀକୃଷ୍ଣଙ୍କର ତାଙ୍କ ପ୍ରତି କି ପ୍ରକାର ମନୋଭାବ ପ୍ରକଟ ହେବ ସେ ସମ୍ବନ୍ଧରେ ମଧ୍ୟ ନାରଦ ମୁନି ଶଙ୍କା କରନ୍ତି। ତେଣୁ ସେ ଏକାଦଶୀ ଦିନ ଏଇ ଯେଉଁ ରହସ୍ୟ କଂସ ସମ୍ମୁଖରେ ଉଦ୍ଘାଟିତ କରିଛନ୍ତି, ଦ୍ୱାଦଶ ଦିନ ଠିକ କେଶି ବଧ ହେବା ପରେ ପରେ ନାରଦ ମୁନି ଆସି ବୃନ୍ଦାବନରେ ଏକାନ୍ତରେ ଭଗବାନ କୃଷ୍ଣଙ୍କୁ ସାକ୍ଷାତ କରୁଛନ୍ତି। ତେଣୁ ସେ ଯେତେବେଳେ ସାକ୍ଷାତ କରୁଛନ୍ତି, ସେତେବେଳେ ସେ ଭଗବାନ କୃଷ୍ଣଙ୍କୁ ପ୍ରଣାମ କରି ତାଙ୍କୁ ସମ୍ବୋଧନ କରୁଛନ୍ତି, କହୁଛନ୍ତି କୃଷ୍ଣ କୃଷ୍ଣ ଅପ୍ରମେୟାତ୍ମ ଯୋଗେଶ ଜଗଦୀଶ୍ୱର। ସେ ଦୁଇଥର କୃଷ୍ଣଙ୍କର ନାମକୁ ସମ୍ବୋଧନ କରିଛନ୍ତି, କୃଷ୍ଣ କୃଷ୍ଣ। ଯେପରି ଜଣାଯାଉଛି ସେ ନାରଦ ମୁନି ଅତ୍ୟନ୍ତ ବ୍ୟାକୁଳ ହେଇ ଉଠୁଛନ୍ତି, ଯେହେତୁ ତାଙ୍କର ମନ ଶଙ୍କାକୁଳ। ତେଣୁ ଶ୍ରୀ ଶ୍ରୀଧର ସ୍ୱାମୀ ତାଙ୍କର ଟୀକାରେ କହୁଛନ୍ତି ଯେ ଅସ୍ମାଦ ରହସ୍ୟ ବୈରିଣୀ କୃଷ୍ଣ କଂସେ ସୂଚିତ ବାହନ ଇତି ମା ଶଙ୍କି ଇତ୍ୟାହ। ତେଣୁ ସେ ଶ୍ରୀଧର ସ୍ୱାମୀ କହୁଛନ୍ତି ଯେହେତୁ ନାରଦ ମୁନି ଏହି ରହସ୍ୟକୁ ଉଦ୍ଘାଟିତ କରିଦେଇଛନ୍ତି କଂସ ସମ୍ମୁଖରେ, ସେଥିପାଇଁ ତାଙ୍କର ମନ ଶଙ୍କାକୁଳ ହେଇଛି। ତେଣୁ ସେହି ଭୟ ବା ଶଙ୍କାକୁ ନିବାରଣ କରିବା ପାଇଁ ସେ ଏହିପରି ଭାବରେ ଦୁଇଥର କୃଷ୍ଣ କୃଷ୍ଣ ବୋଲି ସମ୍ବୋଧନ କରୁଛନ୍ତି, କୃଷ୍ଣଙ୍କଠାରୁ ଅଭୟ ପ୍ରାପ୍ତ ହେବା ଆଶାରେ। ବ୍ୟାକୁଳ ହୋଇ ସେ ଭଗବାନ କୃଷ୍ଣଙ୍କୁ ସମ୍ବୋଧନ କରୁଛନ୍ତି କୃଷ୍ଣ କୃଷ୍ଣ ଭାବରେ। କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କର ଟୀକାରେ କହୁଛନ୍ତି ଯେ କୃଷ୍ଣ କୃଷ୍ଣ ସମ୍ବୋଧନର କାରଣ ହେଲା ଯେ ନାରଦ ମୁନି ଅନେକ ସମୟ ପରେ ଭଗବାନ କୃଷ୍ଣଙ୍କର ସେହି ସୁନ୍ଦର ରୂପର ଦର୍ଶନ କରୁଛନ୍ତି। କାରଣ ନାରଦ ମୁନି ବିଶେଷ ଭାବରେ ଭଗବାନ କୃଷ୍ଣଙ୍କର ବ୍ରଜଲୀଳା ମଧ୍ୟରେ କୌଣସିଠାରେ କେବେ ହସ୍ତକ୍ଷେପ କରିନାହାନ୍ତି ବା ବ୍ରଜଭୀମଙ୍କୁ ବାରମ୍ବାର ଆସିନାହାନ୍ତି। ଥରେ ଯେତେବେଳେ ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତ ଧାରଣ କରିଥିଲେ ଇନ୍ଦ୍ରର ଗର୍ବକୁ ନଷ୍ଟ କରିବା ପାଇଁ, ଏବଂ ଇନ୍ଦ୍ର ବ୍ରଜକୁ ନଷ୍ଟ କରିଦେବା ପାଇଁ ସମ୍ବର୍ତ୍ତକ ମେଘମାନଙ୍କୁ ଆହ୍ୱାନ କରିଥିଲା, ଏବଂ ବ୍ରଜରେ ଯେତେ ବୃଷ୍ଟି ହେଲେ ମଧ୍ୟ ବ୍ରଜବାସୀମାନେ ଭଗବାନ କୃଷ୍ଣଙ୍କର କୃପାରୁ ଗୋବର୍ଦ୍ଧନ ପର୍ବତ ତଳେ ଆଶ୍ରୟ ଗ୍ରହଣ କରି ସେମାନେ ରକ୍ଷା ପାଇଯାଇଥିଲେ। ତେଣୁ ଇନ୍ଦ୍ରର ଗର୍ବ ଖର୍ବ ହେଲା, ନଷ୍ଟ ହେଲା, ଏବଂ ଇନ୍ଦ୍ର ଶେଷରେ ଭଗବାନ କୃଷ୍ଣଙ୍କ ନିକଟରେ ଶରଣ ଗ୍ରହଣ କରିଥିଲେ। ତେଣୁ ଯେତେବେଳେ ଇନ୍ଦ୍ର କୃଷ୍ଣଙ୍କ ନିକଟରେ ଶରଣ ଗ୍ରହଣ କରିବା ପାଇଁ ଆସିଥିଲେ, ସେତେବେଳେ କୃଷ୍ଣଙ୍କୁ ଅଭିଷେକ କରିବା ପାଇଁ ସେ ସୁରଭି ଗାଭୀ, ଐରାବତ ହସ୍ତୀ ଏବଂ ବ୍ରହ୍ମା ଶିବ ନାରଦ ଅନ୍ୟ ଦେବତାମାନଙ୍କ ସହିତ ଆସିଥିଲେ। ତେଣୁ ନାରଦ ମୁନି ସେତେବେଳେ ଆସି କୃଷ୍ଣଙ୍କୁ ଦର୍ଶନ କରିଥିଲେ ବ୍ରଜଭୂମି। କିନ୍ତୁ ତାପରେ ଆଉ ନାରଦ ମୁନି ପ୍ରାୟ ଆସିନାହାନ୍ତି ବ୍ରଜଭୂମିରେ କୃଷ୍ଣଙ୍କର ଦର୍ଶନ କରିବା ପାଇଁ। କିନ୍ତୁ ଯେଉଁ ଭଗବାନ କୃଷ୍ଣ ନନ୍ଦନନ୍ଦନ ଭାବରେ, ବ୍ରଜେନ୍ଦ୍ର ନନ୍ଦନ ଭାବରେ ତାଙ୍କର ଅପରୂପ ସୌନ୍ଦର୍ଯ୍ୟର ବିସ୍ତାର ବ୍ରଜଭୂମିରେ କରୁଛନ୍ତି, ଯାହାଙ୍କର ସୌନ୍ଦର୍ଯ୍ୟରେ ଏପରିକି ମନୁଷ୍ୟଗଣ ପଶୁ ପକ୍ଷୀ ମାନେ ମଧ୍ୟ ସେ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଯାଉଛନ୍ତି। ତେଣୁ ଭଗବାନଙ୍କର ସେହି ଅପରୂପ ଲାବଣ୍ୟ ଦର୍ଶନ କରି ନାରଦ ମୁନି ଅତ୍ୟନ୍ତ ହର୍ଷଚିତ୍ତରେ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ କୃଷ୍ଣ କୃଷ୍ଣ ଦୁଇବାର ସମ୍ବୋଧନ କରୁଛନ୍ତି। ତେଣୁ ଦୁଇଟି କାରଣ ଦୁଇଜଣ ଆଚାର୍ଯ୍ୟ ପ୍ରଦାନ କରିଛନ୍ତି, ଏହି ଦୁଇ କୃଷ୍ଣ କୃଷ୍ଣ ସମ୍ବୋଧନ କରିବାର ଦୁଇଟି କାରଣ ପ୍ରଦାନ କରିଛନ୍ତି। ତେବେ ଯେତେବେଳେ ନାରଦ ମୁନି ଭଗବାନ କୃଷ୍ଣଙ୍କ ସହିତ ସାକ୍ଷାତ କରୁଛନ୍ତି, ସେତେବେଳେ ଭଗବାନ କୃଷ୍ଣଙ୍କୁ ପ୍ରଣାମ କରି ତାଙ୍କର ପ୍ରଶଂସା କରି କହୁଛନ୍ତି ଯେ ହେ କୃଷ୍ଣ, ଆପଣଙ୍କର ବର୍ତ୍ତମାନ ବ୍ରଜଲୀଳା ସମାପ୍ତ ହେବାକୁ ଯାଉଛି, ତେଣୁ ଆପଣ ବର୍ତ୍ତମାନ ଆପଣଙ୍କର ମଥୁରା ଲୀଳା ପ୍ରକାଶ କରନ୍ତୁ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏ କଥା କହୁଛନ୍ତି ଯେ ନାରଦ ମୁନି ଏହି କଥା ଭଗବାନ କୃଷ୍ଣଙ୍କୁ କହୁଛନ୍ତି ଯେ ଆପଣ ଦୟାକରି ବର୍ତ୍ତମାନ ଆପଣଙ୍କର ମଥୁରା ଲୀଳା ପ୍ରକାଶ କରନ୍ତୁ, ଯେହେତୁ ଆପଣଙ୍କର ବ୍ରଜଲୀଳା ବର୍ତ୍ତମାନ ସମାପ୍ତ ହୋଇଯାଇଛି। ତେଣୁ ନାରଦ ମୁନି ତାଙ୍କର ସମ୍ବୋଧନରେ କହୁଛନ୍ତି, କୃଷ୍ଣ କୃଷ୍ଣ ଅପ୍ରମେୟାତ୍ମା, ହେ କୃଷ୍ଣ ହେ କୃଷ୍ଣ, ଆପଣ ଅପ୍ରମେୟାତ୍ମା, ଅପ୍ରମେୟ ଆତ୍ମା ଅପ୍ରମେୟାତ୍ମା, ଅର୍ଥାତ୍ ଆପଣଙ୍କର ଆତ୍ମା, ଏଠାରେ ଆତ୍ମାର ବିଭିନ୍ନ ପ୍ରକାର ଅର୍ଥ ହେଇପାରେ। ଏଠାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଆତ୍ମାର ଅର୍ଥ ମନ ହିସାବରେ କରିଛନ୍ତି, ଯେ ଆତ୍ମାର ଅର୍ଥ ହେଲା ମନ। ତେଣୁ ସେ କହୁଛନ୍ତି ଯେ ଯେତେବେଳେ ନାରଦ ମୁନି ଭଗବାନ କୃଷ୍ଣଙ୍କୁ ଅପ୍ରମେୟାତ୍ମା ବୋଲି ସମ୍ବୋଧନ କରୁଛନ୍ତି, ଅପ୍ରମେୟର ଅର୍ଥ ହେଲା ଯାହା ଅନନ୍ତ କିମ୍ବା ଯାହାକୁ ମାପ କରାଯାଇପାରିବ ନାହିଁ। ତେଣୁ ନାରଦ ମୁନି ସମ୍ବୋଧନରେ କହୁଛନ୍ତି ଯେ ହେ କୃଷ୍ଣ, ଆପଣଙ୍କର ମନକୁ ମାପ କରାଯାଇପାରିବ ନାହିଁ, ଅର୍ଥାତ୍ ଆପଣଙ୍କର ମନକୁ କେହି ବୁଝିପାରିବେ ନାହିଁ, ଆପଣଙ୍କର ମନକୁ ବୁଝିବା ବହୁତ କଷ୍ଟ। ତେଣୁ ଆପଣ କୋଉ ସମୟରେ କି କାର୍ଯ୍ୟ ସମ୍ପାଦନ କରିବେ ସେ ସମ୍ବନ୍ଧରେ ଜାଣିବା କାହା ପକ୍ଷରେ ସମ୍ଭବ ନୁହେଁ, ତେଣୁ ମୋ ପକ୍ଷରେ ବା କିପରି ସମ୍ଭବ ହେବ। ତେଣୁ ଏହିପରି ଚିନ୍ତା କରି ନାରଦ ମାନେ କହୁଛନ୍ତି ଯେ ଆପଣଙ୍କୁ ଯଦିଓ ମୁଁ ଅନୁରୋଧ କରୁଛି, ଆପଣ ବର୍ତ୍ତମାନ ବ୍ରଜଲୀଳା ସମାପ୍ତ କରି ମଥୁରା ଲୀଳା ପ୍ରକାଶ କରନ୍ତୁ ବୋଲି, କିନ୍ତୁ ଆପଣଙ୍କ ମନରେ କ'ଣ ଅଛି ସେ କଥା କିଏ ବୁଝିପାରିବ। ତେଣୁ ଆପଣ ବର୍ତ୍ତମାନ ବ୍ରଜରେ ରହି ଆପଣଙ୍କର ପିତାମାତା ନନ୍ଦ ଯଶୋଦାଙ୍କୁ ଆନନ୍ଦ ପ୍ରଦାନ କରିବାକୁ ଚାହୁଁଛନ୍ତି, ବା ବ୍ରଜବାସୀମାନଙ୍କୁ ଆନନ୍ଦ ପ୍ରଦାନ କରିବାକୁ ଚାହୁଁଛନ୍ତି, କିମ୍ବା ମଥୁରା ଗମନ କରି ସେଠାରେ ଆପଣଙ୍କର ପିତାମାତା ବସୁଦେବ ଦେବଜୀଙ୍କୁ ଆନନ୍ଦ ପ୍ରଦାନ କରିବାକୁ ଚାହୁଁଛନ୍ତି, ଏବଂ ଆପଣଙ୍କର ମଥୁରାରେ ଥିବା ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବାକୁ ଚାହୁଁଛନ୍ତି, ସେ କଥା ବୁଝିବା କଷ୍ଟସାଧ୍ୟ ମୋ ପକ୍ଷେ। ତେଣୁ ଆପଣଙ୍କ ମନରେ କ'ଣ ଅଛି ମୁଁ କହିପାରିବି ନାହିଁ। ତେଣୁ ସେ ଭଗବାନ କୃଷ୍ଣଙ୍କୁ ଅପ୍ରମେୟାତ୍ମା ବୋଲି ସମ୍ବୋଧନ କରୁଛନ୍ତି। ତାପରେ କହୁଛନ୍ତି ଯୋଗେଶ, ଆପଣ ହେଉଛନ୍ତି ଯୋଗେଶ, ଆପଣ ଯୋଗ ଶକ୍ତିର ଅଧିକାରୀ ଏବଂ ଯୋଗୀମାନଙ୍କର ମଧ୍ୟ ଈଶ ବା ଈଶ୍ୱର ପ୍ରଭୁ। ତେଣୁ ଯୋଗୀମାନେ ମଧ୍ୟ ଆପଣଙ୍କର ଧ୍ୟାନ କରିଥାନ୍ତି ଏବଂ ଆପଣଙ୍କଠାରୁ ଯୋଗ ଶକ୍ତିମାନ ପ୍ରାପ୍ତ ହୋଇଥାନ୍ତି। ତେଣୁ ସମସ୍ତ ଯୋଗ ଐଶ୍ୱର୍ଯ୍ୟର ଆପଣ ହେଉଛନ୍ତି ଅଧିକାରୀ ବା ପ୍ରଭୁ। ତେଣୁ ଏଠାରେ ନାରଦ ମୁନି ଯେତେବେଳେ ଭଗବାନ କୃଷ୍ଣଙ୍କୁ ଯୋଗେଶ୍ୱର ଭାବରେ ସମ୍ବୋଧନ କରୁଛନ୍ତି, ତାର ଉଦ୍ଦେଶ୍ୟ ହେଲା ସେ ଏକଥା କହିବାକୁ ଚାହୁଁଛନ୍ତି ଯେହେତୁ ଆପଣ ସମସ୍ତ ଯୋଗ ଶକ୍ତିର ଅଧିକାରୀ, ତେଣୁ ଆପଣ ଯୋଗ ଶକ୍ତି ପ୍ରଦର୍ଶନ କରିପାରନ୍ତି, ନିଜର ଯୋଗ ଶକ୍ତି ପ୍ରଦର୍ଶନ କରିପାରନ୍ତି, ଏବଂ ବିଶେଷ ଭାବରେ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଯୋଗେଶ ଶବ୍ଦର ଅର୍ଥ ଯୋଗମୟଙ୍କର ଈଶ ବା ପ୍ରଭୁ ଭାବରେ କରିଛନ୍ତି। ତେଣୁ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ନାରଦ ମୁନି କହୁଛନ୍ତି ଯେ ହେ ପ୍ରଭୁ କୃଷ୍ଣ, ଆପଣ ହେଉଛନ୍ତି ଯୋଗମାୟାଙ୍କର ଈଶ ବା ପ୍ରଭୁ ନିୟନ୍ତ୍ରଣକାରୀ, ତେଣୁ ଆପଣ ନିଜର ଯୋଗମାୟା ପ୍ରଭାବରେ ଆପଣ ଦୁଇଟି ସ୍ଥାନରେ ଏକ ସମୟରେ ରହିପାରନ୍ତି। ଆପଣ ଯଦି ଚାହିଁବେ ତାହେଲେ ଆପଣ ବ୍ରଜଭୂମିରେ ରହିପାରନ୍ତି ଏବଂ ଏକ ସମୟରେ ଆପଣ ମଥୁରାରେ ମଧ୍ୟ ଅବସ୍ଥାନ କରିପାରନ୍ତି। ଏହା ଆପଣଙ୍କର ଯୋଗମାୟ ପ୍ରଭାବରେ ଆପଣ କରିପାରନ୍ତି। ତେଣୁ ସେ ତାଙ୍କୁ ଭଗବାନ କୃଷ୍ଣଙ୍କୁ ଯୋଗେଶ ଭାବରେ ସମ୍ବୋଧିତ କରୁଛନ୍ତି। ପୁଣି କହୁଛନ୍ତି ଜଗଦୀଶ୍ୱର, ଆପଣ ହେଉଛନ୍ତି ସମସ୍ତ ଜଗତର ଈଶ୍ୱର ନିୟନ୍ତ୍ରଣକାରୀ, ତେଣୁ ଆପଣ ସମସ୍ତ ଜଗତର ସୃଷ୍ଟି କରୁଛନ୍ତି, ଜଗତର ପାଳନ କରୁଛନ୍ତି ଏବଂ ଜଗତର ସଂହାର ମଧ୍ୟ କରୁଛନ୍ତି। ତେଣୁ ଯେହେତୁ ଆପଣ ସମସ୍ତ ଜଗତର ନିୟନ୍ତ୍ରଣକାରୀ ଜଗଦୀଶ୍ୱର ଜଗନ୍ନାଥ, ତେଣୁ ଆପଣ ଏହି ସଂସାରରେ ଯେଉଁ ଦୁଷ୍ଟମାନେ ଅସୁରମାନେ ଭକ୍ତମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି, ଭକ୍ତମାନଙ୍କୁ କଷ୍ଟ ପ୍ରଦାନ କରୁଛନ୍ତି, ସେମାନଙ୍କୁ ବଧ କରିବା ଆପଣଙ୍କର ହେଉଛି କର୍ତ୍ତବ୍ୟ। ସେମାନଙ୍କୁ ବଧ କରି ଆପଣ ଏହି ସଂସାରରେ ଧର୍ମର ସଂସ୍ଥାପନ କରିଥାନ୍ତି, ଭକ୍ତମାନଙ୍କୁ ପାଳନ କରିଥାନ୍ତି, ସେମାନଙ୍କୁ ଏହି ଅତ୍ୟାଚାରରୁ ରକ୍ଷା କରିଥାନ୍ତି। ତେଣୁ ଆପଣ ବର୍ତ୍ତମାନ ବ୍ରଜଭୂମିରେ ଅନେକ ଗୁଡ଼ିଏ ଅସୁରମାନଙ୍କୁ ବଧ କରିସାରିଛନ୍ତି। ତେଣୁ ବର୍ତ୍ତମାନ ଆପଣ ନିଜର ମଥୁରା ଲୀଳା ପ୍ରକାଶ କରି ମଥୁରାରେ ଥିବା ଅସୁରମାନଙ୍କୁ ବଧ କରନ୍ତୁ, ଯାହାଫଳରେ ମଥୁରାରେ ଥିବା ଆପଣଙ୍କର ଭକ୍ତମାନେ ଏହି ଅସୁରମାନଙ୍କର ଅତ୍ୟାଚାରରୁ ମୁକ୍ତ ହେବେ। ତାପରେ କହୁଛନ୍ତି ବାସୁଦେବ ଅଖିଳାବାସ। ନାରଦ ମୁନି ଭଗବାନ କୃଷ୍ଣଙ୍କୁ ବାସୁଦେବ ବୋଲି ସମ୍ବୋଧନ କରୁଛନ୍ତି। ତାହାର ତାତ୍ପର୍ଯ୍ୟ ହେଲା ଯେ ଭଗବାନ କୃଷ୍ଣ ବ୍ରଜଭୂମିରେ ସେ ବ୍ରଜେନ୍ଦ୍ର ନନ୍ଦନ ଭାବରେ ପ୍ରସିଦ୍ଧି ଲାଭ କରିଛନ୍ତି, ଯଶୋଦା ନନ୍ଦନ ଭାବରେ ପ୍ରସିଦ୍ଧି ଲାଭ କରିଛନ୍ତି। ତେଣୁ ନାରଦ ମୁନି କହୁଛନ୍ତି ଯେ ହେ କୃଷ୍ଣ, ଆପଣ ଏପର୍ଯ୍ୟନ୍ତ ନନ୍ଦନନ୍ଦନ, ବ୍ରଜେନ୍ଦ୍ର ନନ୍ଦନ ବା ଯଶୋଦା ନନ୍ଦନ ଭାବରେ ପ୍ରସିଦ୍ଧି ଲାଭ କରିଛନ୍ତି, କିନ୍ତୁ ବର୍ତ୍ତମାନ ଆପଣ ବସୁଦେବ ନନ୍ଦନ ଭାବରେ ପ୍ରସିଦ୍ଧି ଲାଭ କରନ୍ତୁ। ଅର୍ଥାତ୍ ଆପଣ ମଥୁରାକୁ ଯାଇ ସେଠାରେ ବସୁଦେବ ନନ୍ଦନ ବାସୁଦେବ ଭାବରେ ପ୍ରସିଦ୍ଧି ଲାଭ କରନ୍ତୁ, ଦେବକୀ ନନ୍ଦନ ଭାବରେ ପ୍ରସିଦ୍ଧି ଲାଭ କରନ୍ତୁ। ତେଣୁ ଏଠାରେ ସେ ଭଗବାନ କୃଷ୍ଣଙ୍କୁ ବାସୁଦେବ ବୋଲି ସମ୍ବୋଧନ କରୁଛନ୍ତି। ସେ ଯଶୋଦା ନନ୍ଦନ ବା ନନ୍ଦନନ୍ଦନ ବା ବ୍ରଜେନ୍ଦ୍ର ନନ୍ଦନ ଭାବରେ ସମ୍ବୋଧନ ନ କରି କହୁଛନ୍ତି ବାସୁଦେବ, ଆପଣ ହେଉଛନ୍ତି ବସୁଦେବଙ୍କର ପୁତ୍ର। ସେ କୃଷ୍ଣଙ୍କୁ ମନେ ପକାଇ ଦେଉଛନ୍ତି ନାରଦ ମୁନି ଯେ ଆପଣ ବସୁଦେବଙ୍କର ପୁତ୍ର, ତେଣୁ ବସୁଦେବ ଏବଂ ଦେବକୀ ବର୍ତ୍ତମାନ କଷ୍ଟରେ ରହିଛନ୍ତି, କଂସ ସେମାନଙ୍କୁ ବନ୍ଧନ କରିଛି, ବନ୍ଧନରେ ଆବଦ୍ଧ କରିଛି, ତେଣୁ ସେମାନେ ଅତ୍ୟନ୍ତ ଦୁଃଖରେ କାଳାତିପାତ କରୁଛନ୍ତି। ତେଣୁ ଯେହେତୁ ଆପଣ ତାଙ୍କର ସନ୍ତାନ ବାସୁଦେବ ବସୁଦେବ ନନ୍ଦନ, ତେଣୁ ଆପଣଙ୍କର କର୍ତ୍ତବ୍ୟ ହେଉଛି ସେମାନଙ୍କୁ ଉଦ୍ଧାର କରିବା, ଏବଂ ସେମାନଙ୍କୁ ଏହି ବନ୍ଧନରୁ ଉଦ୍ଧାର କରିବାକୁ ହେଲେ କଂସକୁ ବଧ କରିବା ଯେ ପ୍ରଥମ ଆବଶ୍ୟକତା, ତେଣୁ ତାହା ଆପଣ ଅନୁଭବ କରିପାରିବେ। ତେଣୁ ଆପଣ କୃପା କରି ମଥୁରା ଆଗମନ କରନ୍ତୁ ଏବଂ ଦୁଷ୍ଟ କଂସକୁ ବଧ କରନ୍ତୁ। ତେଣୁ ନାରଦ ମୁନି ଭଗବାନ କୃଷ୍ଣଙ୍କୁ ଏହିପରି ଭାବରେ ବାସୁଦେବ ଭାବରେ ସମ୍ବୋଧନ କରୁଛନ୍ତି ଏବଂ କହୁଛନ୍ତି ଅଖିଳାବାସ, ଯିଏକି ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ସମସ୍ତ ଅଣୁ ପରମାଣୁ ମଧ୍ୟରେ ନିବାସ କରିଥାନ୍ତି ପରମାତ୍ମା ରୂପରେ। ତେଣୁ ସେ ହେଉଛନ୍ତି ସର୍ବବ୍ୟାପୀ। ଏହିପରି ଭାବରେ ଯେତେବେଳେ ନାରଦ ମୁନି ସମ୍ବୋଧନ କରୁଛନ୍ତି ଭଗବାନ କୃଷ୍ଣଙ୍କୁ ଏବଂ କହୁଛନ୍ତି ଯେ ଆପଣ ହେଉଛନ୍ତି ସ୍ୱରାଜ, ଆପଣ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିଥାନ୍ତି, ତେଣୁ ଆପଣଙ୍କର ଯାହା ଇଚ୍ଛା ତାହା କରନ୍ତୁ, ମୋର କର୍ତ୍ତବ୍ୟ ଥିଲା ଆପଣଙ୍କୁ ଅନୁରୋଧ କରିବା, ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରିବି। ତେଣୁ ଭଗବାନ କୃଷ୍ଣ ନାରଦ ମୁନିକୁ କହୁଛନ୍ତି ଯେ ଯଦି ମୁଁ ମୋର ଇଚ୍ଛାରେ ସବୁ କିଛି କରିପାରେ ତାହେଲେ ତୁମର ମୋତେ ଅନୁରୋଧ କରିବାର କାରଣ କ'ଣ, ତୁମେ କାହିଁକି ମୋତେ ଅନୁରୋଧ କରୁଛ? ତେଣୁ ନାରଦ ମୁନି କହୁଛନ୍ତି ଆପଣ ହେଉଛନ୍ତି ଅଖିଳାବାସ, ଆପଣ ସମସ୍ତ ଅଣୁ ପରମାଣୁ ଏବଂ ପ୍ରତ୍ୟେକ ଜୀବଙ୍କ ହୃଦୟରେ ନିବାସ କରିଥାନ୍ତି ପରମାତ୍ମା ରୂପରେ, ତେଣୁ ଆପଣ ମଧ୍ୟ ମୋ ହୃଦୟରେ ନିବାସ କରୁଛନ୍ତି ଏବଂ ଆପଣ କହୁଛନ୍ତି ଭଗବତ ଗୀତାରେ ସର୍ବସ୍ୱ ତାହଂ ହୃଦି ସନ୍ନିବିଷ୍ଟ ମତ ସ୍ମୃତି ଜ୍ଞାନଂ ଅପହନଂ, ଯେ ମୁଁ ସମସ୍ତଙ୍କ ହୃଦୟରେ ନିବାସ କରୁଛି, ସର୍ବସ୍ୱ ତାହଂ ହୃଦି ସନ୍ନିବିଷ୍ଟ ମତ ସ୍ମୃତି ଜ୍ଞାନଂ ଅପହନଂ, ମୋଠାରୁ ସମସ୍ତ ଜୀବମାନଙ୍କର ସ୍ମୃତି ଶକ୍ତି, ଜ୍ଞାନ ଶକ୍ତି ଏବଂ ଅପହନ ଶକ୍ତି ବିସ୍ମୃତି ମୋଠାରୁ ଆସୁଛି, ଅର୍ଥାତ୍ ମୁଁ ପ୍ରଦାନ କରୁଛି। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ମୁଁ ସମସ୍ତଙ୍କ ହୃଦୟରେ ନିବାସ କରି ସମସ୍ତ ଜୀବମାନଙ୍କୁ ସ୍ମରଣ ଶକ୍ତି ପ୍ରଦାନ କରୁଛି, ସେମାନଙ୍କୁ ବିସ୍ମରଣ ଶକ୍ତି, ଭୁଲିଯିବାର ଶକ୍ତି ପ୍ରଦାନ କରୁ ଏବଂ ଜ୍ଞାନ ଶକ୍ତି ମଧ୍ୟ ପ୍ରଦାନ କରୁ। ତେଣୁ ମୋ ଦ୍ୱାରା ପ୍ରେରିତ ହୋଇ ବ୍ୟକ୍ତି କୌଣସି କଥାକୁ ସ୍ମରଣ କରୁଛି ବା କୌଣସି କଥାକୁ ଭୁଲି ଯାଉଛି ବା ସେ ଜ୍ଞାନ ପ୍ରାପ୍ତ ହେଉଛି, ଜ୍ଞାନକୁ ପ୍ରାପ୍ତ ହେଉଛି। ତେଣୁ ଭଗବାନ ହେଉଛନ୍ତି ଏସବୁର ମୂଳ। ଅଥଚ ମୋହବଶ ବ୍ୟକ୍ତି ସଂସାରରେ ଭାବୁଛି ମୁଁ ଖୁବ୍ ବୁଦ୍ଧିମାନ, ମୁଁ ଖୁବ୍ ଜ୍ଞାନବାନ, ମୋର ବହୁତ ସ୍ମରଣ ଶକ୍ତି, କିନ୍ତୁ ସେ ଜାଣେ ନା ଯେ ଭଗବାନ ତାର ହୃଦୟରେ ବସି ଏସବୁକୁ ନିୟନ୍ତ୍ରିତ କରୁଛନ୍ତି। ସେ ଜଣେ ବ୍ୟକ୍ତି କେତିକି ବୁଦ୍ଧି ପ୍ରାପ୍ତ ହେବ, କେତିକି ଜ୍ଞାନ ପ୍ରାପ୍ତ ହେବ, କେତେ ଜ୍ଞାନ ପ୍ରାପ୍ତ ହେବ ବା କେତେ ସ୍ମରଣ ଶକ୍ତି ପ୍ରାପ୍ତ ହେବ ବା କେତେ ବିସ୍ମରଣ ଶକ୍ତି ପ୍ରାପ୍ତ ହେବ ତାହାକୁ ଭଗବାନ କୃଷ୍ଣ ହୃଦୟରେ ରହି ନିୟନ୍ତ୍ରିତ କରୁଛନ୍ତି। ତେଣୁ ଏଥିରେ ଜୀବର କିଛି କରିବାର ନାହିଁ, ସେ ତାର କର୍ମ ଅନୁସାରେ ଭଗବାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି। ଅଥଚ ଜୀବ ଏ କଥାକୁ ଉପଲବ୍ଧି ନ କରି ନିଜେ ଗର୍ବ ବା ଅହଙ୍କାର ଅନୁଭବ କରୁଛି ମନରେ ଯେ ମୁଁ ବହୁତ ଜ୍ଞାନବାନ ବା ବୁଦ୍ଧିମାନ, ମୋର ସ୍ମରଣ ଶକ୍ତି ଅତ୍ୟନ୍ତ ପ୍ରଖର, କିନ୍ତୁ ସେ ଭୁଲିଯାଏ ଯେ ଭଗବାନ କୃଷ୍ଣ ଏ ସ୍ମରଣ ଶକ୍ତି ପ୍ରଦାନ କରୁଛନ୍ତି। ସେ ଯେବେ ଚାହିଁବେ ତାକୁ ଭୁଲେଇ ଦେବେ, ମଧ୍ୟ ସେ ଭୁଲିଯିବେ, ବିସ୍ମରଣ ଶକ୍ତିକୁ ମଧ୍ୟ ଭଗବାନ ନିୟନ୍ତ୍ରିତ କରୁଛନ୍ତି। ତେଣୁ ନାରଦ ମୁନି କହୁଛନ୍ତି, ହେ କୃଷ୍ଣ, ଆପଣ ମୋର ହୃଦୟରେ ନିବାସ କରି ମୋତେ ଯେପରି ଭାବରେ ପ୍ରେରଣା ପ୍ରଦାନ କରୁଛନ୍ତି ମୁଁ ସେହିପରି ଭାବରେ ଆଚରଣ କରୁଛି, ତେଣୁ ଏଥିରେ ମୋର କିଛି ଦୋଷ ନାହିଁ। ଆପଣ ମୋତେ ପ୍ରେରଣା ପ୍ରଦାନ କଲେ, ତେଣୁ ମୁଁ କଂସ ସମ୍ମୁଖରେ ଯାଇ ଏ ରହସ୍ୟକୁ ଉଦ୍ଘାଟିତ କରିଦେଲି। ନାରଦ ମୁନି ସଫେଇ ଦେଉଛନ୍ତି କୃଷ୍ଣଙ୍କ ସମ୍ମୁଖରେ, ସେ ଭାବୁଛନ୍ତି କାଳେ ଭଗବାନ କୃଷ୍ଣ ମୋ ଉପରେ କ୍ରୋଧ ପ୍ରକାଶ କରିବେ ଯେ ମୁଁ ତାଙ୍କର ଏ ରହସ୍ୟକୁ ଉଦ୍ଘାଟନ କରି ତାଙ୍କର ପିତାମାତାଙ୍କୁ ବର୍ତ୍ତମାନ ବନ୍ଧନରେ ପକେଇଛି, ଦେବକୀ ଏବଂ ବସୁଦେବ ମୋ ହେତୁ ବନ୍ଧନ ପ୍ରାପ୍ତ ହୋଇଛନ୍ତି, ତେଣୁ କାଳେ ଭଗବାନ କୃଷ୍ଣ ମୋ ଉପରେ କ୍ରୋଧ ପ୍ରକାଶ କରିବେ। ତେଣୁ ନାରଦ ମୁନି ସଫେଇ ଦେଉଛନ୍ତି ଭଗବାନ କୃଷ୍ଣଙ୍କ ସମ୍ମୁଖରେ, କହୁଛନ୍ତି ଯେ ମୁଁ କ'ଣ କରିବି, ଆପଣ ମୋର ହୃଦୟରେ ବସିଛନ୍ତି ଏବଂ ମୋତେ ଯେପରି ଭାବରେ ପ୍ରେରିତ କରୁଛନ୍ତି ମୁଁ ସେହିପରି ଭାବରେ କାର୍ଯ୍ୟ କରୁଛି, ତେଣୁ ଆପଣ ମୋତେ ପ୍ରେରିତ କଲେ କଂସ ସମ୍ମୁଖରେ ଯାଇ ଏ ରହସ୍ୟକୁ ଉଦ୍ଘାଟିତ କରିବା ପାଇଁ ଯେ ଆପଣ ଦୁଇ ଜଣ ହେଉଛନ୍ତି ବସୁଦେବ ସନ୍ତାନ ଏବଂ ଏକଥା କହିବା ଦ୍ୱାରା ଆପଣଙ୍କର ପିତାମାତା ବର୍ତ୍ତମାନ ବନ୍ଧନରେ ପଡ଼ିଛନ୍ତି, କଂସ ସେମାନଙ୍କୁ ବନ୍ଧନରେ ଆବଦ୍ଧ କରିଛି ଏବଂ ବର୍ତ୍ତମାନ ମୁଁ ପୁଣି ଆସିଛି ଆପଣଙ୍କ ନିକଟକୁ, ଆପଣଙ୍କୁ ଅନୁରୋଧ କରୁଛି ଆପଣ ମଥୁରା ଯାଇ କଂସକୁ ବଧ କରି ଆପଣଙ୍କର ପିତାମାତାଙ୍କୁ ବନ୍ଧନମୁକ୍ତ କରନ୍ତୁ। ସେମ୍ କଥା ମଧ୍ୟ ମୁଁ ଆପଣଙ୍କ ପ୍ରେରଣାରେ ହିଁ କହୁଛି, ଏଥିରେ ମୋର କିଛି କରିବାର ନାହିଁ। ଏହିପରି ଭାବରେ ସଫେଇବେ ନାରଦ ମୁନି ଭଗବାନ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି। ତେଣୁ ନାରଦ ମୁନି କହୁଛନ୍ତି, ସାତତମ ପ୍ରବର ପ୍ରଭୋ ବାସୁଦେବ ଅଖିଳ ବାସ ସାତତମ ପ୍ରବରମ ପ୍ରଭୁ, ହେ ପ୍ରଭୁ ଆପଣ ସାତତ ପ୍ରବର, ସାତତ ଯଦୁବଂଶୀମାନଙ୍କୁ ସାତତ କୁହାଯାଏ, ତେଣୁ ଯାଦବମାନଙ୍କୁ ସାତତ କୁହାଯାଉଥିବା ହେତୁ ସାତତ ପ୍ରବରର ଅର୍ଥ ହେଲା ଯେ ଯଦୁବଂଶୀମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଯେହେତୁ ଭଗବାନ କୃଷ୍ଣ ଯଦୁକୂଳରେ ଜନ୍ମଗ୍ରହଣ କରିଥିଲେ ବା ଆବିର୍ଭୂତ ହୋଇଥିଲେ ତେଣୁ ତାଙ୍କୁ ଯଦୁ ଶ୍ରେଷ୍ଠ ବୋଲି କୁହାଯାଏ। ସାତତ ପ୍ରବର, ପ୍ରବର ଅର୍ଥାତ୍ ଶ୍ରେଷ୍ଠ, ଯଦୁ ଯାଦବମାନଙ୍କ ମଧ୍ୟରେ ଯେ ଶ୍ରେଷ୍ଠ ସେ ହେଉଛନ୍ତି ସାତତ ପ୍ରବର, ଯଦୁ ଶ୍ରେଷ୍ଠ, ଏବଂ ଏହାର ଆଉ ଗୋଟିଏ ଅର୍ଥ ହେଲା ସାତତ ପ୍ରବର, ଅର୍ଥାତ୍ ସାତତ ଅନ୍ୟ ଅର୍ଥ ହେଲା ଯେ ଭକ୍ତ, ଯେଉଁମାନେ ଭଗବାନ କୃଷ୍ଣଙ୍କର ଭକ୍ତ ସେମାନଙ୍କୁ ମଧ୍ୟ ସାତତ କୁହାଯାଏ। ତେଣୁ ଭଗବାନଙ୍କର ଗୋଟିଏ ନାମ ହେଲା ସାତତ ପ୍ରତୀକ, ଅର୍ଥାତ୍ ଭକ୍ତମାନଙ୍କର ପ୍ରତି ପ୍ରଭୁ, ଏବଂ ଅନ୍ୟ ଅର୍ଥରେ ସେ ମଧ୍ୟ ଯଦୁପତି, ତେଣୁ ଦୁଇଟି ଅର୍ଥରେ ହେବ, ଯଦୁପତି ବା ଭକ୍ତମାନଙ୍କର ପ୍ରତି, ତେଣୁ ସେ ସାତତ ପ୍ରତି, ସାତତ ପ୍ରବର, ଏଠାରେ ସାତତ ପ୍ରବର ବୋଲି କୁହାଯାଇଛି ଭଗବାନ କୃଷ୍ଣଙ୍କୁ, ନାରଦ ମୁନି କହୁଛନ୍ତି। ତେଣୁ ପ୍ରବର ଅନ୍ୟ ଯେଉଁ ଅର୍ଥ ରହିଛି ଅର୍ଥାତ୍ ଯେ ଭକ୍ତମାନଙ୍କର ମନବାଞ୍ଛା ପୂର୍ଣ୍ଣ କରିଥାନ୍ତି, ମନରସକୁ ସିଦ୍ଧି କରିଥାନ୍ତି, ତେଣୁ ସେ ହେଉଛନ୍ତି ପ୍ରବର, ଯେ ବରଦାନ ପ୍ରଦାନ କରିଥାନ୍ତି, ଅର୍ଥାତ୍ ଭକ୍ତମାନଙ୍କର ମନବାଞ୍ଛାକୁ ସିଦ୍ଧି କରିଥାନ୍ତି, ମନବାଞ୍ଛାକୁ ପୂର୍ଣ୍ଣ କରିଥାନ୍ତି, ତେଣୁ ସେ ହେଉଛନ୍ତି ବାଞ୍ଛା କଳ୍ପତର ଭଗବାନ କୃଷ୍ଣ। ଭକ୍ତମାନଙ୍କର ସମସ୍ତ ଇଚ୍ଛାକୁ ସେ ପୂର୍ଣ୍ଣ କରିଥାନ୍ତି, ତେଣୁ ସେ ହେଉଛନ୍ତି ଶାଶ୍ୱତ ପ୍ରବର, ଅର୍ଥାତ୍ ଭକ୍ତମାନଙ୍କର ମନବାଞ୍ଛା ପୂର୍ଣ୍ଣକାରୀ। ତେଣୁ ନାରଦ ମୁନି ଏକଥା କହି ଭଗବାନ କୃଷ୍ଣଙ୍କୁ ମନେ ପକାଇ ଦେବା ପାଇଁ ଚାହୁଁଛନ୍ତି, କାରଣ ଏହି ଶ୍ଳୋକରେ ନାରଦ ମୁନି ଯେତେ ଗୁଡ଼ିଏ ଶବ୍ଦ ବ୍ୟବହାର କରିଛନ୍ତି ସେ ପ୍ରତିଟି ଶବ୍ଦ ତାତ୍ପର୍ଯ୍ୟପୂର୍ଣ୍ଣ, ଏବଂ ଏହି କାର୍ଯ୍ୟ ସାଧନ କରିବା ପାଇଁ ନାରଦ ମୁନି ଯେଉଁ କାର୍ଯ୍ୟ ଭଗବାନ କୃଷ୍ଣଙ୍କ ଦ୍ୱାରା ସାଧିତ କରିବା ପାଇଁ ଚାହୁଁଛନ୍ତି ସେହି କାର୍ଯ୍ୟ ସାଧନ ପାଇଁ ଅନୁକୂଳ ଶବ୍ଦ ସେ ପ୍ରୟୋଗ କରୁଛନ୍ତି। ତେଣୁ ସେ କହୁଛନ୍ତି ଯେ ହେ କୃଷ୍ଣ, ଆପଣ ଆପଣଙ୍କ ଭକ୍ତମାନଙ୍କର ମନବାଞ୍ଛା ପୂର୍ଣ୍ଣକାରୀ, ତେଣୁ ଆପଣ ବ୍ରଜଭୂମିରେ ରହି ବ୍ରଜବାସୀମାନଙ୍କର ମନବାଞ୍ଛା ତ ପୂର୍ଣ୍ଣ କରୁଛନ୍ତି, କିନ୍ତୁ ଆପଣଙ୍କର ଯେଉଁ ଭକ୍ତମାନେ ବର୍ତ୍ତମାନ ମଥୁରାରେ ରହିଛନ୍ତି, ମଥୁରାରେ ବାସ କରୁଛନ୍ତି, ସେ ଭକ୍ତମାନଙ୍କର ମନବାଞ୍ଛା ଆପଣ ଏପର୍ଯ୍ୟନ୍ତ ପୂର୍ଣ୍ଣ କରିନାହାନ୍ତି, ତେଣୁ ବର୍ତ୍ତମାନ ସମୟ ଆସିଛି ଆପଣ ନିଜର ବ୍ରଜଲୀଳା ସମାପ୍ତ କରି ବର୍ତ୍ତମାନ ମଥୁରାଲୀଳା ଆରମ୍ଭ କରନ୍ତୁ, ଯାହାଦ୍ୱାରା ମଥୁରାରେ ଥିବା ଆପଣଙ୍କ ଭକ୍ତମାନଙ୍କର ମନବାଞ୍ଛା ପୂର୍ଣ୍ଣ, ସେମାନେ କଂସର ଅତ୍ୟାଚାରରୁ ରକ୍ଷା ପାଇ ଆପଣଙ୍କର କୃପା ପ୍ରାପ୍ତ ହେବ। ତେଣୁ ଏହିପରି ନାରଦ ମୁନି ଯେତେବେଳେ କହୁଛନ୍ତି ସେତେବେଳେ ଭଗବାନ କୃଷ୍ଣ ସେଠାରେ ନିରବରେ ଦଣ୍ଡାୟମାନ ରହିଛନ୍ତି ଏବଂ କେବଳ ସ୍ମିତ ହାସ୍ୟ କରୁଛନ୍ତି, ନାରଦ ମୁନିଙ୍କର କଥା ଶ୍ରବଣ କରି। ଓ ନାରଦ ମୁନି ଭଗବାନଙ୍କର ଦଶଗାନ କରି ତାଙ୍କୁ ପ୍ରାର୍ଥନା କରି ଶେଷରେ ପ୍ରଣାମ କରି ସେ ସ୍ଥାନ ତ୍ୟାଗ କରୁଛନ୍ତି। ଏହିପରି ଭାବରେ ନାରଦ ମୁନି ବ୍ରଜଭୂମିରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଏବଂ ଶ୍ରୀ ସୁଖଦେବ ଗୋସ୍ୱାମୀ ଏହି ନାରଦ ମୁନିଙ୍କର ସାକ୍ଷାତକାର ପରେ ଆଉ ଗୋଟିଏ ଲୀଳା ବର୍ଣ୍ଣନା କରିବାକୁ ଯାଉଛନ୍ତି। ଦ୍ୱାଦଶୀ ଦିନ ସକାଳେ କେଶୀ ବଧ ହୋଇସାରିଛି ବା ଭଗବାନ କୃଷ୍ଣ କେଶୀ ଦୈତ୍ୟକୁ ବଧ କରିଛନ୍ତି, ତାର ପରେ ନାରଦ ମୁନିଙ୍କ ସହିତ ତାଙ୍କର ସାକ୍ଷାତ ହେଉଛି ଏକାନ୍ତ ସ୍ଥାନରେ ବ୍ରଜଭୂମିରେ, ଏବଂ ନାରଦ ମୁନି ଚାଲିଯାଇଛନ୍ତି। ଭଗବାନ କୃଷ୍ଣ ଗୋପାଳ ବାଳକମାନଙ୍କ ସହିତ ପୁନଃ ଗୋଚାରଣରେ ପ୍ରବୃତ୍ତ ହୋଇଛନ୍ତି, ଏବଂ ଏହିପରି ଭାବରେ ଗୋଚାରଣ କରୁଥିବା ସମୟରେ ଆଉ ଗୋଟିଏ ଘଟଣା ସମ୍ପର୍କରେ ଶ୍ରୀ ସୁଖଦେବ ଗୋସ୍ୱାମୀ ଉଲ୍ଲେଖ କରୁଛନ୍ତି ମହାରାଜ ପରୀକ୍ଷିତଙ୍କ ସମ୍ମୁଖରେ। ତେଣୁ ଯେତେବେଳେ ସେହି ଘଟଣାର ଉଲ୍ଲେଖ କରିବାକୁ ଯାଉଛନ୍ତି ଶ୍ରୀ ସୁଖଦେବ ଗୋସ୍ୱାମୀ, ସେ କହୁଛନ୍ତି ଏକଦାତେ ପଶୁନ୍ ପାଳା ସ୍ତାରୟନ୍ତ ହିସାନୁସୁ ଚକ୍ରୁ ନିର୍ଲାୟନ କ୍ରୀଡ଼ା ସୌରପାଳା ପଦେଶତ। ଏହି ଶ୍ଳୋକରେ ଶ୍ରୀ ସୁଖଦେବ ଗୋସ୍ୱାମୀ ଏକଦା ଶବ୍ଦର ପ୍ରୟୋଗ କରୁଛନ୍ତି, ଅର୍ଥାତ୍ ଏକ ସମୟରେ ସେ କହୁନାହାନ୍ତି ଯେ ଏ ଘଟଣା ପରେ ପରେ ଏ ଘଟଣା ଘଟିତ ହେଉଛି ବୋଲି। ଅବଶ୍ୟ ଯେତେବେଳେ ନାରଦ ମୁନି ଭଗବାନ କୃଷ୍ଣଙ୍କ ସହିତ ସାକ୍ଷାତ କରିଥିଲେ ସେତେବେଳେ ସେ ଭଗବାନଙ୍କର ଭବିଷ୍ୟତ ଲୀଳା ସମ୍ବନ୍ଧରେ ମଧ୍ୟ କହିଥିଲେ, ବର୍ଣ୍ଣନା କରିଥିଲେ। ସେତେବେଳେ ନାରଦ ମୁନି କହିଥିଲେ ଯେ ହେ କୃଷ୍ଣ, ମୁଁ ଜାଣିପାରୁଛି ଯେ ଆଉ ମାତ୍ର ଦୁଇ ଦିନ ପରେ ଆପଣ ମଥୁରା ଗମନ କରିବେ ଏବଂ କଂସକୁ ବଧ କରିବେ, କଂସ ସହିତ ଚାଣୁର ମୁଷ୍ଟିକ କୁବଳିଆ ପିଡ଼ ଏହିସବୁ ଦୈତ୍ୟମାନଙ୍କୁ ବଧ କରିବେ, ତା ସହିତ ନର ନରକାସୁର ବାଣ ଜୀବିଡ଼ ଏମାନଙ୍କୁ ମଧ୍ୟ ଆପଣ ବଧ କରିବେ ଏବଂ ଆପଣ ସ୍ୱର୍ଗକୁ ଯାଇ ପାରିଜାତ ପୁଷ୍ପ ସ୍ୱର୍ଗରୁ ଆନୟନ କରିବେ ଏବଂ ଇନ୍ଦ୍ର ସହିତ ଯୁଦ୍ଧ କରିବେ ଏବଂ ଯୁଦ୍ଧରେ ପରାସ୍ତ କରିବେ ଇନ୍ଦ୍ରକୁ। ତାପରେ ଦ୍ୱାରକାରେ ଆପଣ ଅନେକ ରାଜକନ୍ୟାମାନଙ୍କୁ ବିବାହ କରିବେ ଏବଂ କୁରୁକ୍ଷେତ୍ର ଯୁଦ୍ଧରେ ଆପଣ ଅର୍ଜୁନଙ୍କର ସାରଥିତ୍ୱ ଗ୍ରହଣ କରିବେ। ଏହିପରି ଅନେକ ଲୀଳା କଥା ନାରଦ ମୁନି ବର୍ଣ୍ଣନା କରିଥିଲେ, ଭବିଷ୍ୟତ ଲୀଳା କଥା। କିନ୍ତୁ ଏସବୁ ଲୀଳା ବର୍ଣ୍ଣନ ମଧ୍ୟରେ ନାରଦ ମୁନି ସେହିଦିନର ପରବର୍ତ୍ତୀ ଲୀଳା କଥା କିଛି କହିନାହାନ୍ତି। ଯେ ବର୍ତ୍ତମାନ ଯେଉଁ ସୁଖଦେବ ଗୋସ୍ୱାମୀ ବ୍ୟମାସୁର ବଧର ଲୀଳା ବର୍ଣ୍ଣନା କରିବାକୁ ଯାଉଛନ୍ତି ଶ୍ରୀମଦ ଭାଗବତରେ, ସେ ଲୀଳା ସମ୍ବନ୍ଧରେ ନାରଦ ମୁନି କୌଣସି ଉଲ୍ଲେଖ କରିନାହାନ୍ତି। ତାଙ୍କର କୃଷ୍ଣଙ୍କର ଭରତ ଲୀଳା ଶବ୍ଦର ପ୍ରୟୋଗ କରୁନାହାନ୍ତି। ସେ କହୁଛନ୍ତି ଏକଦା ଏକ ସମୟ, ତା ଅର୍ଥ ଯେକୌଣସି ସମୟରେ ଏ ଲୀଳା ସଂଗଠିତ ହୋଇଛି। ତେଣୁ ଶ୍ରୀଧର ସ୍ୱାମୀ ତାଙ୍କ ଟୀକାରେ କହୁଛନ୍ତି ଯେ ପ୍ରକୃତ ପକ୍ଷେ ଏହି ବ୍ୟମାସୁର ବଧ ଲୀଳା କେଶୀବଧ ଲୀଳା ପୂର୍ବରୁ ସଂଗଠିତ ହୋଇଛି। ଏହା ହେଉଛି ଶ୍ରୀଧର ସ୍ୱାମୀଙ୍କର ମତ। କିନ୍ତୁ ଯେହେତୁ ଏହି ଲୀଳା ବର୍ଣ୍ଣନ କରିବାର ସୁଯୋଗ ଶୁକଦେବ ଗୋସ୍ୱାମୀ ପାଇନଥିଲେ, ତେଣୁ ବର୍ତ୍ତମାନ ଏହି ବ୍ୟମାସୁର ବଧ ଲୀଳା ପ୍ରସଙ୍ଗ ବର୍ଣ୍ଣନା କରି ସେ ଏକତା ଶବ୍ଦର ପ୍ରୟୋଗ କରୁଛନ୍ତି। ତେଣୁ ଶ୍ରୀଧର ସ୍ୱାମୀଙ୍କର ଏହି ମତ ଯଥାର୍ଥ ବୋଲି ପ୍ରତୀତ ହେଉଛି, ଯେ ସେ ଅନେକ ଗୁଡ଼ିଏ କାରଣ ଦେଇଛନ୍ତି ଯେ କାହିଁକି ଶୁକଦେବ ଗୋସ୍ୱାମୀ ଏକତା ଶବ୍ଦର ପ୍ରୟୋଗ କରିଛନ୍ତି। ଯେହେତୁ ବ୍ୟମାସୁର ବଧ ଠିକ୍ କେଶୀ ବଧ ପରେ ସଂଘଟିତ ହେଇନି, ତେଣୁ ଶୁକଦେବ ଗୋସ୍ୱାମୀ ଏକତା ଶବ୍ଦର ପ୍ରୟୋଗ କରୁଛନ୍ତି। କିନ୍ତୁ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହାର ଠିକ୍ ବିପରୀତ କଥା କହୁଛନ୍ତି। ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଟୀକାରେ କହୁଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ସକାଳ ବେଳା କେଶୀଦେତ୍ୟକୁ ବଧ କଲେ, ତାପରେ ଏକାନ୍ତରେ ନାରଦ ମୁନିଙ୍କୁ ସାକ୍ଷାତ କଲେ ଏବଂ ଅପରାହ୍ନରେ ସେ ବ୍ୟମାସୁରକୁ ବଧ କରିଛନ୍ତି। ତେଣୁ ଏହି ଦୁଇ ଆଚାର୍ଯ୍ୟଙ୍କର ଟୀକା ମଧ୍ୟରେ ଯେଉଁ ପାର୍ଥକ୍ୟ ପରିଲକ୍ଷିତ ହେଉଛି ବା ବିପରୀତ ଅର୍ଥ ପରିଲକ୍ଷିତ ହେଉଛି, ତାର ସମାଧାନ ଏହିପରି ଭାବରେ ହୋଇପାରେ ଯେ ଦୁଇ ଆଚାର୍ଯ୍ୟ ଯେଉଁ ତାଙ୍କର ଟୀକାରେ ଯେଉଁ ମତ ପ୍ରଦର୍ଶନ କରିଛନ୍ତି ବା ମତ ବ୍ୟକ୍ତ କରିଛନ୍ତି, ଦୁଇ ଆଚାର୍ଯ୍ୟ ତାଙ୍କର ମତରେ ଠିକ୍, କେହି ଭୁଲ କଥା କହୁନାହାନ୍ତି। ତେଣୁ ଏହା କିପରି ସମ୍ଭବ, ଦୁଇ ଜଣ ବିପରୀତ କଥା କହୁଛନ୍ତି କିନ୍ତୁ କେହି ଭୁଲ କହୁନାହାନ୍ତି। ସେଥିପାଇଁ ଏଠାରେ କଳ୍ପଭେଦର ଅବତାରଣା କରାଯାଇଛି, ଯେ କଳ୍ପଭେଦରେ ଭଗବାନ କୃଷ୍ଣଙ୍କର ଲୀଳା ଏକା ପ୍ରକାର ନ ହୋଇ ଟିକିଏ ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ। ତେଣୁ ଗୋଟିଏ କଳ୍ପରେ ଭଗବାନ କୃଷ୍ଣ ଯେଉଁ କ୍ରମାନ୍ୱୟରେ ଯେଉଁ ଲୀଳା ପ୍ରଦର୍ଶନ କରୁଛନ୍ତି, ହୁଏତ ଅନ୍ୟ କଳ୍ପରେ ସେ କ୍ରମରେ କିଛି ବ୍ୟତିକ୍ରମ ଦେଖାଯାଇପାରେ ସେ ଲୀଳାରେ। ତେଣୁ ଏପରି କଥା କହିବା ସମ୍ଭବ, ଯେହେତୁ ବିଭିନ୍ନ କଳ୍ପରେ ଭଗବାନ କୃଷ୍ଣ ସେହି ଲୀଳାକୁ ବିଭିନ୍ନ ବ୍ୟତିକ୍ରମ ଅନୁସାରେ କରିଥାନ୍ତି, ଠିକ୍ ଏକା କ୍ରମରେ କରିନଥାନ୍ତି ବା ଏକା ପ୍ରକାର କରିନଥାନ୍ତି, ତେଣୁ ଦୁଇ ଆଚାର୍ଯ୍ୟଙ୍କର ମତକୁ ଆମେ ଠିକ୍ ବୋଲି କହିବା। ଯେ ହୁଏତ ଗୋଟିଏ କଳ୍ପରେ ବ୍ୟମାସୁର ବଧ କେଶୀବଧ ପୂର୍ବରୁ ହୋଇଛି ଏବଂ ଅନ୍ୟ କେଉଁ କଳ୍ପରେ ବ୍ୟମାସୁର ବଧ କେଶୀବଧ ପରେ ହୋଇଛି, ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର ମତ ମଧ୍ୟ ଠିକ୍ ଏବଂ ଶ୍ରୀଧର ସ୍ୱାମୀଙ୍କର ମତ ମଧ୍ୟ ଠିକ୍। ତେବେ ବର୍ତ୍ତମାନ ଶୁକଦେବ ଗୋସ୍ୱାମୀ ଯେଉଁ ବ୍ୟମାସୁର ବଧର ଲୀଳା ପ୍ରସଙ୍ଗ ବର୍ଣ୍ଣନା କରିବାକୁ ଯାଉଛନ୍ତି, ସେଥିରେ ସେ କହୁଛନ୍ତି ଯେ ବ୍ୟମାସୁର ଇଏ ମୟ ଦୈତ୍ୟର ପୁତ୍ର ଥିଲା, ମୟ ଦାନବର ପୁତ୍ର।
ମୟା ଦାନବ ସେ ଅତି ମାୟାବୀ ଥିଲା ଏବଂ ତାର ପୁତ୍ର ହିସାବରେ ବ୍ୟମାସୁର ସେ ମଧ୍ୟ ଜଣେ ବଡ଼ ମାୟାବୀ ଦେଇତେ ଥିଲେ। ତେଣୁ ସେ ଯେତେବେଳେ ବ୍ରଜଭୂମିକୁ ଆସିଲା ସେତେବେଳେ ବ୍ରଜଭୂମିରେ ଭଗବାନ ଶ୍ରୀକୃଷ୍ଣ ଗୋପାଳ ବାଳକମାନଙ୍କ ସହିତ ଏକ ବିଶେଷ କ୍ରୀଡ଼ା ସମ୍ପାଦନ କରୁଥିଲେ। ସେ କ୍ରୀଡ଼ାଟି ହେଲା ଯେ ଗୋପାଳ ବାଳକମାନେ ନିଜ ନିଜ ମଧ୍ୟରେ ବାଣ୍ଟି ହୋଇ କେହି ମେଷ ଭାବରେ ଅଭିନୟ କରୁଥିଲେ, ଆଉ କେହି ମେଷ ପାଳକ ଭାବରେ ଅଭିନୟ କରୁଥିଲେ, ଏବଂ ଆଉ କେହି ମେଷ ଚୋର ଭାବରେ ଅଭିନୟ କରୁଥିଲେ। ତେଣୁ ତିନୋଟି ଦଳ ଥିଲେ, ଗୋଟିଏ ଦଳ ମେଷମାନଙ୍କୁ ଚୋରି କରିବ, ଆଉ ଗୋଟିଏ ଦଳ ମେଷ ଏବଂ ଆଉ ଗୋଟିଏ ଦଳ ମେଷ ପାଳକ। ଏହିପରି ଭାବରେ ସେମାନେ ନିର୍ଭୟରେ ବ୍ରଜଭୂମିରେ କ୍ରୀଡ଼ା କରୁଥିଲେ। ଗୋଚାରଣ ସମୟରେ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସେମାନେ ନିର୍ଭୟରେ କାହିଁକି କ୍ରୀଡ଼ା ପ୍ରଦର୍ଶନ କରୁଥିଲେ। ନିର୍ଭୟ ହେବାର କାରଣ ଥିଲା ଯେ ପ୍ରକୃତ ପକ୍ଷେ ସେମାନେ ସମସ୍ତ ବନ୍ଧୁ ଥିଲେ, ସଖା ଥିଲେ, ତେଣୁ କାହାଠାରୁ ସେମାନେ ଭୟପ୍ରାପ୍ତ ହେବାର ଆଶଙ୍କା ନଥିଲା। ଯଦିଓ କେହି ଚୋର ଥିଲେ, ମେଷମାନଙ୍କୁ ଚୋରି କରିବା ପାଇଁ ଅଭିନୟ କରୁଥିଲେ, କିନ୍ତୁ ଗୋପାଳ ବାଳକମାନଙ୍କର କୌଣସି ଭୟ ନଥିଲା, କୌଣସି ଶତ୍ରୁର ଭୟ ନଥିଲା। ତେଣୁ ସେମାନେ ନିର୍ଭୟରେ ଏହି କ୍ରୀଡ଼ା ସମ୍ପାଦନ କରୁଥିଲେ। ତେଣୁ ଏହି କ୍ରୀଡ଼ାର ସୁଯୋଗ ନେଇ ବେମାସୁର ଗୋଟିଏ ଗୋପାଳ ବାଳକର ବେଶ ଧାରଣ କରି ଏହି ଗୋପାଳ ବାଳକମାନଙ୍କ ସହିତ ମିଶିଗଲା। ତେଣୁ ସାଧାରଣ ଗୋପାଳ ବାଳକମାନେ ଜାଣିପାରିଲେ ନାହିଁ ଯେ ଗୋଟିଏ ଅସୁର ସେମାନଙ୍କ ସହିତ ଗୋପାଳ ବାଳକ ରୂପ ଧାରଣ କରିଛି, ଯେହେତୁ ସେମାନେ କ୍ରୀଡ଼ାରେ ବ୍ୟସ୍ତ ରହିଛନ୍ତି। ତେଣୁ ଏହି ବେମାସୁର ଚୋରର ଅଭିନୟ କରୁଥିଲା, ଗୋପାଳ ବାଳକ ରୂପରେ ଚୋରର ଅଭିନୟ କରୁଥିଲା, ଅର୍ଥାତ୍ ମେଷମାନଙ୍କୁ ଗୋପାଳ ବାଳକ ରୂପେ ମେଷମାନଙ୍କୁ ସେ ଚୋରି କରିବ। ତେଣୁ ଚୋରମାନେ କେତେବେଳେ ଏକା ସାଥିରେ ଆସିବେ ନାହିଁ ବା ଚୋରମାନେ ସବୁ ସମୟରେ ପ୍ରକଟ ହେବେ ନାହିଁ, ଲୁଚି କରି ରହିବେ, ଲୁଚି କରି ଚୋରି କରିବେ। ତେଣୁ ବ୍ୟମାସରକୁ ସୁବିଧା ହେଲା ଯେ ସେ ଚୋରର ଅଭିନୟ କରି ଯେହେତୁ ସେ ଲୁଚି କରି ରହିଛି ତେଣୁ ତାକୁ କେହି ଚିହ୍ନିପାରୁନାହାନ୍ତି, ତେଣୁ ସେ ଧୀରେ ଧୀରେ ଆସି ମେଷ ଭାବରେ ଅଭିନୟ କରୁଥିବା ଗୋପାଳ ବାଳମାନଙ୍କୁ ଧୀରେ ଧୀରେ ଚୋରି କରି ନେଇଗଲେ ଏବଂ ସେ ଚୋରି କରି ନେଇ ଗୋଟିଏ ପର୍ବତ ଗୁଫାରେ ସେମାନଙ୍କୁ ଆବଦ୍ଧ କଲା। ପର୍ବତ ଗୁଫାରେ ରଖି ପର୍ବତ ଗୁଫାର ଦ୍ୱାର ଦେଶରେ ଏକ ବିରାଟ ପ୍ରସ୍ତର ଖଣ୍ଡ ଦ୍ୱାରା ସେ ଗୁଫାକୁ ଆବଦ୍ଧ କଲେ, ବନ୍ଦ କରିଦେଲା ଗୁଫାର ଦ୍ୱାର ଦେଶ। ଏହିପରି ଭାବରେ ସେ ଗୋପାଳ ବାଳକମାନଙ୍କୁ ବଦ୍ଧ କରିବା ପାଇଁ ଚାହୁଁଥିଲେ ଯେ ଗୋପାଳ ବାଳକମାନେ ଗୁଫା ମଧ୍ୟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁକୁ ପ୍ରାପ୍ତ ହେବେ। ତେଣୁ ସେ ଗୁଫାର ଦ୍ୱାର ଦେଶକୁ ବଡ଼ ପ୍ରସ୍ତର ଖଣ୍ଡ ଦ୍ୱାରା ଆବଦ୍ଧ କରିଛି। ଏଣେ ଧୀରେ ଧୀରେ ଗୋପାଳ ବାଳକମାନେ ଯେଉଁମାନେ କି ମେଷରେ ଅଭିନୟ କରୁଥିଲେ ସେମାନଙ୍କୁ ଚୋରି କରି ନେଇ ନେଇ ମାତ୍ର ଆଉ ଚାରି ପାଞ୍ଚଟି ମେଷ ବା ଗୋପାଳ ବାଳକରୂପ ମେଷ ରହିଯାଇଛନ୍ତି, ସେ ଅନ୍ୟ ସମସ୍ତଙ୍କୁ ନେଇ ସାରିଲା। ଏହିପରି ଭାବରେ ଯେତେବେଳେ ବେମାସୁର ଗୋପାଳ ବାଳକ ରୂପୀ ମେଷମାନଙ୍କୁ ଚୋରି କରୁଥିଲା ସେହି ସମୟରେ ଭଗବାନ କୃଷ୍ଣ ଏକଥା ଜାଣିପାରିଲେ। ସେ ଜାଣିପାରି ସଙ୍ଗେ ସଙ୍ଗେ ସେହି ଗୋପାଳ ବାଳକ ରୂପୀ ଯେଉଁ ଅସୁର ତାହାକୁ ଧରିନେଲେ ଭଗବାନ ଶ୍ରୀକୃଷ୍ଣ, ଏବଂ ଦୁଇ ହାତରେ ଧରି ସେଇ ବ୍ୟମାସୁରକୁ ଯେତେବେଳେ ସେ ଭଗବାନ କୃଷ୍ଣ ଦୁଇ ହାତରେ ଚାପି ଧରିଛନ୍ତି, ଯେପରି ସିଂହ କୌଣସି ଶୃଗାଳକୁ ଚାପି ଧରେ ତାର ଉପରେ ଆକ୍ରମଣ କରି, ଭଗବାନ କୃଷ୍ଣ ଠିକ୍ ସେହିପରି ବେମାସୁର ଉପରେ ଆକ୍ରମଣ କରି ତାକୁ ଚାପି ଧରିଛନ୍ତି। ସେତେବେଳେ ବେମାସୁର ଭଗବାନ କୃଷ୍ଣଙ୍କର ହସ୍ତବନ୍ଧନରୁ ମୁକ୍ତ ହେବା ପାଇଁ ସେ ନିଜର ସ୍ୱରୂପ ପ୍ରକାଶ କଲା, ନିଜର ଅସୁର ରୂପ ପ୍ରକାଶ କଲା। ତେଣୁ ସେ ଧୀରେ ଧୀରେ ତାର ଶରୀର ବୃଦ୍ଧିପ୍ରାପ୍ତ ହୋଇ ଏକ ବିରାଟ ପର୍ବତ ସଦୃଶ ହେଲା ତାର ଶରୀର, ଏବଂ ଏକ ବିଶାଳ ଶରୀର ପ୍ରକାଶ କରି ବ୍ୟମାସୁର ଯେତେବେଳେ ଭଗବାନ କୃଷ୍ଣଙ୍କର ହସ୍ତବନ୍ଧନରୁ ମୁକ୍ତ ହେବା ପାଇଁ ଯେତେ ଚେଷ୍ଟା କରୁଛି କିନ୍ତୁ ଭଗବାନ କୃଷ୍ଣଙ୍କର ବନ୍ଧନରୁ ସେ ମୁକ୍ତ ହୋଇପାରୁନି, ଯେତେ ଚେଷ୍ଟା କଲେ ମଧ୍ୟ ସେ ମୁକ୍ତ ହୋଇପାରିଲା ନାହିଁ। ତେଣୁ ଭଗବାନ ଶ୍ରୀକୃଷ୍ଣ ନିଜର ହସ୍ତ ଦ୍ୱାରା ସେହି ବ୍ୟମାସୁରକୁ ଅତି ନିବିଡ଼ ଭାବରେ ଚାପି ଦେଇ ତାହାକୁ ଦୂରକୁ ନିକ୍ଷେପ କଲେ ଏବଂ ଯେତେବେଳେ ବ୍ୟମାସୁର ଭୂମିରେ ପତିତ ହେଲା ତାର ଗଳା ଦେଶକୁ ଚାପି ତାର ଶ୍ୱାସ ରୁଦ୍ଧ କରି ଭଗବାନ କୃଷ୍ଣ ତାକୁ ବଧ କଲେ ବ୍ୟମାସୁର। ଯେପରି ଭାବରେ ବ୍ୟମାସୁର ଗୋପାଳ ବାଳକମାନଙ୍କୁ ଶ୍ୱାସରୁଦ୍ଧ ଅବସ୍ଥାରେ ବଧ କରିବା ପାଇଁ ଚେଷ୍ଟା କରିଥିଲା, ଠିକ୍ ସେହିପରି ଏକ ପଶୁକୁ ଯେପରି ବଳି ଦିଆଯିବା ସମୟରେ ଶ୍ୱାସରୁଦ୍ଧ କରାଯାଇଥାଏ ଠିକ୍ ସେହିପରି ଭଗବାନ କୃଷ୍ଣ ବ୍ୟମାସୁରର ଶ୍ୱାସରୁଦ୍ଧ କରି ତାକୁ ହତ୍ୟା କଲେ ବା ବଧ କଲେ। ଏହିପରି ଭାବରେ ବ୍ୟମାସୁର ନିହତ ହେଲେ ଏବଂ ଭଗବାନ କୃଷ୍ଣ ପୁନଃ ଅକ୍ଲେଶରେ ଏହିସବୁ କାର୍ଯ୍ୟମାନ କରିଥିବା ହେତୁ ସେ ଦେବତାମାନଙ୍କ ଦ୍ୱାରା ତାଙ୍କର ଯଶ ଗାନ କରାଗଲା ଏବଂ ସ୍ୱର୍ଗରୁ ପୁଷ୍ପ ବୃଷ୍ଟି ହେଲା। ଏହିପରି ଭାବରେ ଦେବତାମାନେ ଭଗବାନ କୃଷ୍ଣଙ୍କର ଅଭିନନ୍ଦନ କଲେ। ତେଣୁ ଏଠାରେ ଯେଉଁ ଶ୍ଳୋକରେ କୁହାଯାଇଛି କୃଷ୍ଣ ଅକ୍ଲିଷ୍ଟ କର୍ମାଣମ୍, କୃଷ୍ଣ ତାଙ୍କର ସମସ୍ତ କର୍ମ ଅକ୍ଲେଶରେ ସମ୍ପାଦନ କରିପାରନ୍ତି, ତାଙ୍କୁ କୌଣସି କ୍ଲେଶ ବା କଷ୍ଟ ବା ପରିଶ୍ରମ କରିବାକୁ ପଡ଼େ ନାହିଁ। ଯେପରି ସାଧାରଣ ବ୍ୟକ୍ତି କୌଣସି ଏକ ମହାନ କାର୍ଯ୍ୟ କରିବାକୁ ହେଲେ ତାକୁ ପରିଶ୍ରମ କରିବାକୁ ପଡ଼ିଥାଏ, କଷ୍ଟ ସ୍ୱୀକାର କରିବାକୁ ପଡ଼ିଥାଏ, କିନ୍ତୁ ଭଗବାନ କୃଷ୍ଣ ଯେ ଏତେ ବଡ଼ ବଡ଼ ରାକ୍ଷସମାନଙ୍କୁ ଅସୁରମାନଙ୍କୁ ବଧ କରୁଛନ୍ତି ଏଥିରେ ତାଙ୍କର କୌଣସି ପରିଶ୍ରମ ହେଉନାହିଁ, ସେ ଅନାୟାସରେ ଅକ୍ଲେଶରେ ଏମାନଙ୍କୁ ବଧ କରୁଛନ୍ତି। ତେଣୁ ଏ ଶ୍ଳୋକରେ କୁହାଯାଇଛି ଯେ ଭଗବାନ କୃଷ୍ଣ ହେଉଛନ୍ତି ଅକ୍ଲିଷ୍ଟ କର୍ମା, ଯେ ଅକ୍ଲେଶରେ ସମସ୍ତ କର୍ମକୁ ସମ୍ପାଦନ କରିପାରନ୍ତି। ତେଣୁ ଏହିପରି ଭାବରେ ଭଗବାନ କୃଷ୍ଣ ଯେତେବେଳେ ବ୍ୟମାସୁରକୁ ବଧ କରିଛନ୍ତି ଏବଂ ନିଜର ଗୃହକୁ ଅପରାହ୍ନରେ ବା ସନ୍ଧ୍ୟା ସମୟରେ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଗୁରୁମାନଙ୍କ ସହ ଏବଂ ସଖାମାନଙ୍କ ସହ, ଏଣେ ମଥୁରାରେ ଏହା ହେଉଛି ବୃନ୍ଦାବନର ଲୀଳା କଥା, ଏଣେ ମଥୁରାରେ ଅକ୍ରୁର ଯିଏକି କଂସ ଦ୍ୱାରା ଆଦିଷ୍ଟ ହୋଇଛନ୍ତି ବ୍ରଜଗମନ କରିବା ପାଇଁ ଏବଂ କୃଷ୍ଣ ବଳରାମଙ୍କୁ ମଥୁରା ଆନୟନ କରିବା ପାଇଁ, ତେଣୁ ଅକ୍ରୁର ଏକାଦଶୀ ଦିନ ରାତ୍ରି ସାରା ରାତ୍ରି ଉଜାଗର ରହି ଭଗବାନ କୃଷ୍ଣଙ୍କର ପୂଜା ଏବଂ ତାଙ୍କର ନାମ ସଂକୀର୍ତ୍ତନରେ ସମସ୍ତ ରାତ୍ରି ଯାପନ କରିଛନ୍ତି ଏବଂ ସକାଳୁ ଦ୍ୱାଦଶୀ ଦିନ ପ୍ରତ୍ୟୁଷରୁ ଅକ୍ରୁର ବାହାରିଛନ୍ତି ନନ୍ଦବ୍ରଜକୁ ଗମନ କରିବା ପାଇଁ। ଏପରିକି ଅକ୍ରୁର ଦ୍ୱାଦଶୀ ଦିନ ପ୍ରତ୍ୟୁଷରୁ ଯେଉଁ ଏକାଦଶୀ ପାରଣା କରିବା କଥା ସେ ଏକାଦଶୀ ପାରଣା ମଧ୍ୟ କରିନାହାନ୍ତି। ଯେପରି ଆମର ଶାସ୍ତ୍ରରେ ରହିଛି ଏକାଦଶୀ ବ୍ରତ କରୁଥିବା ବ୍ୟକ୍ତି ଦ୍ୱାଦଶୀ ଦିନ ନିର୍ଦ୍ଦିଷ୍ଟ ସମୟରେ ଏକାଦଶୀ ପାରଣ କରିବା କର୍ତ୍ତବ୍ୟ, ଯଦି ଏକାଦଶୀ ପାରଣ ନ କରାଯାଏ ତାହେଲେ ଏକାଦଶୀ କରିବାର ଫଳ ପ୍ରାପ୍ତ ହୁଏ। କିନ୍ତୁ ଅକ୍ରୁର ଏକାଦଶୀ ପାରଣ ନ କରି ସେ ବୃନ୍ଦାବନ ଯାତ୍ରା ବ୍ରଜ ଯାତ୍ରା ଆରମ୍ଭ କରିଛନ୍ତି। ତେଣୁ ଜଣେ ହୁଏତ କହିପାରେ ଯେ ଅକ୍ରୁର ତାହେଲେ ଏକାଦଶୀର ଫଳ ପ୍ରାପ୍ତ ହେବେନି ଯେହେତୁ ସେ ଏକାଦଶୀ ପାରଣ କଲେ ନାହିଁ, କିନ୍ତୁ ବର୍ତ୍ତମାନ ଅକ୍ରୁର ଯେଉଁ ଫଳ ପ୍ରାପ୍ତ ହେବାକୁ ଯାଉଛନ୍ତି ସେ ଫଳକୁ ପ୍ରାପ୍ତ ହେବା ସଂସାରରେ ଦୁର୍ଲଭ। ଯେଉଁ ଭକ୍ତମାନେ ଏକାଦଶୀ ବ୍ରତ ଅନୁଷ୍ଠାନ କରିଥାନ୍ତି ଏବଂ ଏକାଦଶୀ ବ୍ରତ ଅନୁଷ୍ଠାନର ଫଳ ହେଉଛି ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ ହେବା, ତାଙ୍କର ଭକ୍ତିକୁ ପ୍ରାପ୍ତ ହେବା, ବର୍ତ୍ତମାନ ଅକ୍ରୁର ସେହି ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ ହେବାକୁ ଯାଉଛନ୍ତି। ତେଣୁ ସେ ଏକାଦଶୀ ପାରଣା ନ କଲେ ମଧ୍ୟ କିଛି ଏଥିରେ ଦୋଷ ନାହିଁ, ଯେହେତୁ ସେ କଂସ ଦ୍ୱାରା ଆଦିଷ୍ଟ ହୋଇଛନ୍ତି କୃଷ୍ଣ ବଳରାମଙ୍କୁ ମଥୁରା ଅନୟନ କରିବା ପାଇଁ। ତେଣୁ ଏହା ସ୍ୱାଭାବିକ ଯେ ଅକ୍ରୁର ବର୍ତ୍ତମାନ ଆଜି କୃଷ୍ଣ ବଳରାମଙ୍କର ଦର୍ଶନ କରିବେ। ଯେଉଁ ଭଗବାନଙ୍କର ଦର୍ଶନ କରିବା ପାଇଁ ମୁନି ଋଷିମାନେ ହଜାର ହଜାର ବର୍ଷ ଧରି ତପସ୍ୟା ଆଚରଣ କରିଥାନ୍ତି ଏବଂ ସେହି ତପସ୍ୟାର ଫଳସ୍ୱରୂପ ଭଗବାନଙ୍କୁ ଦର୍ଶନ କେତେବେଳେ କରନ୍ତି ଏବଂ କରିପାରନ୍ତି ନାହିଁ, ଅନେକ କରିପାରନ୍ତି ନାହିଁ। ତେଣୁ ସେହି ଭଗବାନଙ୍କୁ ଆଜି ଅକ୍ରୁର ଦର୍ଶନ କରିବାକୁ ଯାଉଛନ୍ତି। ତେଣୁ ଅକ୍ରୁରଙ୍କର ମହାନ ସୌଭାଗ୍ୟ ଆସି ଉପସ୍ଥିତ ହୋଇଛି। ସେଥିପାଇଁ ଯେତେବେଳେ ସୁଖଦେବ ଗୋସ୍ୱାମୀ ଅକ୍ରୁରଙ୍କର ଏହି ବ୍ରଜଗମନ ପ୍ରସଙ୍ଗ ବର୍ଣ୍ଣନା କରୁଛନ୍ତି, ସେ ଅକ୍ରୁରଙ୍କର ପ୍ରଶଂସା କରିବାକୁ ଯାଇ କହୁଛନ୍ତି ଯେ ଅକ୍ରୁର ହେଉଛନ୍ତି ମହାମତି, ସେ ମହାନ ଉଦାର ମନା ଅକ୍ରୁର। ତେଣୁ ସେଇ ଅକ୍ରୁର ଯିଏକି ମହାମତି ମହାନ ଉଦାର ମନା ଅକ୍ରୁର, ସେ ବର୍ତ୍ତମାନ ବ୍ରଜ ଗମନ କରିବା ପାଇଁ ଉଦ୍ଯୋଗ କରୁଛନ୍ତି। ତେଣୁ ଆସିଲା ସୁଖଦେବ ଗୋସ୍ୱାମୀ ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି ଗଚ୍ଛନ୍ ପଥି ମହାଭାଗା। ପ୍ରଥମ ଶ୍ଳୋକରେ ତାଙ୍କୁ ମହାମତି ବୋଲି ବର୍ଣ୍ଣନା କରୁଛନ୍ତି ଏବଂ ଦ୍ୱିତୀୟ ଶ୍ଳୋକରେ ତାଙ୍କୁ ମହାଭାଗ୍ୟଶାଳୀ ବୋଲି ବର୍ଣ୍ଣନା କରୁଛନ୍ତି। ମହାଭାଗା, ଆଜି ଅକ୍ରୁରଙ୍କର ମହାନ ସୌଭାଗ୍ୟ ଆସି ଉପସ୍ଥିତ ହୋଇଛି। ଏତେ ବର୍ଷ ଧରି ଯେଉଁ ଅକ୍ରୁର ଏକାଦଶୀ ବ୍ରତ ଅନୁଷ୍ଠାନ କରିଛନ୍ତି, ଭଗବାନ କୃଷ୍ଣଙ୍କ ସମ୍ବନ୍ଧରେ ଶ୍ରବଣ କରିଛନ୍ତି, ଭଗବାନ କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ ତାଙ୍କ ମନରେ ଲାଳସା ଉତ୍ପନ୍ନ ହୋଇଛି, କିନ୍ତୁ ସେ ଲାଳସା ଏପର୍ଯ୍ୟନ୍ତ ପରିପୂର୍ଣ୍ଣ ହୋଇପାରିନାହିଁ। ଆଜି ଦ୍ୱାଦଶୀ ଦିନ ଫାଲ୍ଗୁନ କୃଷ୍ଣପକ୍ଷ ଦ୍ୱାଦଶୀ ଦିନ ସେହି ମହାନ ସୌଭାଗ୍ୟ ଆସି ଅକ୍ରୁରଙ୍କ ନିକଟରେ ଉପସ୍ଥିତ ହୋଇଛି। ତେଣୁ ଆଜି ଅକ୍ରୁର ସେହି ଭଗବାନ କୃଷ୍ଣଙ୍କର ଦର୍ଶନ କରିବେ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଗଚ୍ଛନ୍ ପଥି ମହାଭାଗା ଭଗବତୀ ଅମ୍ବୁଜୟ କ୍ଷଣ। ତେଣୁ ଭଗବାନ ଅମ୍ବୁଜୟ କ୍ଷଣ ରକ୍ତ ପଦ୍ମ ସଦୃଶ ଯେଉଁ ଭଗବାନଙ୍କର ଇକ୍ଷଣ ବା ଦୃଷ୍ଟି, ସେହି ଭଗବାନଙ୍କୁ ଆଜି ଅକ୍ରୁର ଦର୍ଶନ କରିବେ। ଏହି ଲାଳସାରେ ଅକ୍ରୁର ଯେତେବେଳେ ସେ କଥା ଚିନ୍ତା କରୁଛନ୍ତି ମନରେ ଯେ ଆଜି ପ୍ରଭୁଙ୍କର ଦର୍ଶନର ସୌଭାଗ୍ୟ ମୋର ଉପସ୍ଥିତ ହେବ, ମୁଁ ଆଜି ପ୍ରଭୁଙ୍କୁ ଦର୍ଶନ କରିବି, ସେତେବେଳେ ଭକ୍ତି ପରଂ ଉପଗତ, ଅକ୍ରୁରଙ୍କ ହୃଦୟରେ ସେହି ପରମ ଶୁଦ୍ଧ ଭକ୍ତିର ଉଦ୍ରେକ ହୋଇଛି। ଅକ୍ରୁରଙ୍କର ହୃଦୟ ଭକ୍ତିରେ ଗଦଗଦ ହୋଇଉଠିଛି। ତେଣୁ ମନେ ମନେ ଅକ୍ରୁର ଏବ ଅଚିନ୍ତୟ, ମନେ ମନେ ସେ ଚିନ୍ତା କରିବାକୁ ଲାଗୁଛନ୍ତି। ଏହି ଶୁଦ୍ଧ ଭକ୍ତିର ଉଦ୍ରେକ ହୋଇଥିବା ହେତୁ ଅକ୍ରୁର ସେହି ଭଗବାନ କୃଷ୍ଣଙ୍କ ସମ୍ବନ୍ଧରେ ଚିନ୍ତା କରି ନିଜର ସୌଭାଗ୍ୟର ପ୍ରଶଂସା କରୁଛନ୍ତି ଯେ ଆଜି ମୋର ଏ ଯେଉଁ ସୌଭାଗ୍ୟ ଉପସ୍ଥିତ ହୋଇଛି ଯେ ଆଜି ମୁଁ ବୃନ୍ଦାବନରେ କୃଷ୍ଣ ବଳରାମଙ୍କର ଦର୍ଶନ ପ୍ରାପ୍ତ ହେବି, ଏହି ସୌଭାଗ୍ୟ କିପରି ଭାବରେ ଉପସ୍ଥିତ ହେଲା, ମୁଁ ଏତେ ହତଭାଗ୍ୟ, ମୁଁ ଯଦିଓ କୃଷ୍ଣଙ୍କର ବନ୍ଧୁ ବା ଜ୍ଞାତି, ତଥାପି ମୋତେ ଏହି କଂସ ଦୂରାତରି କଂସର ନିକଟରେ ସେବା କରିବାକୁ ହେଉଛି। ଏତେ ବର୍ଷ ଧରି ମୁଁ ଦୂରାତରି କଂସର ସେବକ ହୋଇଛି, ମୋର ଭିତରେ କୃଷ୍ଣଙ୍କ ପ୍ରତି ଭକ୍ତି ଥିଲେ ମଧ୍ୟ କଂସ ଭୟରେ ମୋର ଭକ୍ତିକୁ ମୁଁ ବାହାରେ ପ୍ରକଟ କରିପାରୁନି, ଏପରି ଦୁର୍ଭାଗ୍ୟଶାଳୀ ବ୍ୟକ୍ତି ଆଉ କିଏ ଥାଇପାରେ, ଏତେ ହତଭାଗା ଆଉ କିଏ ଥାଇପାରେ, ଯେ ଭକ୍ତ ହୋଇ ମଧ୍ୟ ସେ ଭକ୍ତିକୁ ପୂର୍ଣ୍ଣ ପ୍ରାଣରେ ଆସ୍ୱାଦନ କରିପାରିବ ନାହିଁ। ତେଣୁ ଅକ୍ରୁର ନିଜକୁ ହତଭାଗା ବୋଲି ଜ୍ଞାନ କରୁଛନ୍ତି ଯେ ମୁଁ ଏତେ ବଡ଼ ହତଭାଗା, ଏତେ ବର୍ଷ ଧରି ମୁଁ ମଥୁରାରେ କଂସର ଦରବାରରେ ରହି ଆସିଛି, ତାହାର ଅସୁରର ସଙ୍ଗ କରିଛି, ତେଣୁ ଏପରି ଏକ ହତଭାଗାର ଆଜି ମହାନ ସୌଭାଗ୍ୟ କିପରି ଉପସ୍ଥିତ ହେଲା, ଏହା କେବେ ସମ୍ଭବପର ନୁହେଁ। ତେଣୁ ଅକ୍ରୁର ମନେ ମନେ ଚିନ୍ତା କରି ଭାବୁଛନ୍ତି ଯେ କି ମୟା କରିତଂ ଭଦ୍ରମ, ମୁଁ ମୋର ଜୀବନରେ ବା କେଉଁ ଜନ୍ମରେ କ'ଣ ଧାର୍ମିକ କାର୍ଯ୍ୟ ପୁଣ୍ୟ କାର୍ଯ୍ୟ ଅନୁଷ୍ଠାନ କରିଛି, ମୁଁ କେଉଁ ପୁଣ୍ୟ କାର୍ଯ୍ୟ ଅନୁଷ୍ଠାନ କରିଛି ଯାହାର ଫଳ ମୁଁ ଆଜି ବର୍ତ୍ତମାନ ଦର୍ଶନ କରିବାକୁ ଯାଉଛି, ମୁଁ ତାହା ଜାଣିପାରୁନି। କି ପ୍ରକାର ପୁଣ୍ୟ କାର୍ଯ୍ୟ ମୁଁ କରିଛି, କି ମୟା କରିତଂ ଭଦ୍ର, ମୋ ଦ୍ୱାରା କେଉଁ ପୁଣ୍ୟ କାର୍ଯ୍ୟ ଅନୁଷ୍ଠିତ ହୋଇଛି, ମୁଁ ତାହା ଚିନ୍ତା କରିପାରୁନି। ଏବଂ ପୁଣି କହୁଛନ୍ତି କି ତତ୍ତଂ ପରମଂ ତପଃ, ଯେ ମୁଁ କେଉଁ ପ୍ରକାର ତପସ୍ୟା କଠୋର ତପସ୍ୟା ଆଚରଣ କରିଛି ତାହା ମଧ୍ୟ ମୁଁ ଚିନ୍ତା କରିପାରୁନି, କାରଣ ମୋର ଚିନ୍ତା ଭିତରେ ମୁଁ କିଛି ପୁଣ୍ୟ କାର୍ଯ୍ୟ କରିଥିବା ବା କଠୋର ତପ ଆଚରଣ କରିବା କଥା ମୁଁ ମନେ ପକାଇ ପାରୁନି। ତେଣୁ ଅକ୍ରୁର ଭାବୁଛନ୍ତି ଯେ ମୁଁ କେଉଁ କଠୋର ତପ ଅନୁଷ୍ଠାନ କରିଛି, ତପସ୍ୟା ଆଚରଣ କରିଛି ବା କେଉଁ ପୁଣ୍ୟ କାର୍ଯ୍ୟ କରିଛି ଯାହାର ଫଳସ୍ୱରୂପ ଆଜି ମୋର କୃଷ୍ଣ ଦର୍ଶନ ସମ୍ଭବ ହେବ, ମୋର ଏହି ପରମ ସୌଭାଗ୍ୟ ଆସି ଉପସ୍ଥିତ ହୋଇଛି। ପୁଣି କହନ୍ତି କିମ୍ବା ଥାପି ଅହରତେ, ମୁଁ ଭଗବାନଙ୍କର କି ପ୍ରକାର ଅହରତେ ପୂଜା ଅର୍ଚ୍ଚନା କରିଛି ସେ କଥା ମଧ୍ୟ ମୁଁ ଚିନ୍ତା କରିପାରୁ, ମୁଁ କେବେ କେଉଁ ସମୟରେ ଭଗବାନଙ୍କର ପୂଜା ଅର୍ଚ୍ଚନା କରିଛି ସେ କଥା ମୁଁ ଚିନ୍ତା କରିପାରୁ। ଅଥବା ଦତ୍ତଂ, ମୁଁ କେଉଁ ଦାନ ଧର୍ମ କରିଛି ସେ କଥା ମଧ୍ୟ ଚିନ୍ତା କରିପାରୁ, ଯଦି କେଉଁ ଜନ୍ମରେ କେଉଁ ସମୟରେ କିଛି ଦାନ ଧର୍ମ କରିଥିବି କାଳେ ତାର ଫଳ ଆଜି ଆସି ଉପସ୍ଥିତ ହୋଇଗଲା ସେ କଥା ମଧ୍ୟ ମୁଁ ଚିନ୍ତା କରିପାରୁ। ଯେ ଦ୍ରକ୍ଷାମି ଅଦ୍ୟ ୟଜ ପୁରୁଷ, ସେହି ମହାନ ପୁରୁଷ ଭଗବାନଙ୍କୁ ଆଜି ମୁଁ ଦର୍ଶନ କରିବି, ଏହା ମୋର ପୁଣ୍ୟକର୍ମର ଫଳ ନା ମୋର କଠୋର ତପସ୍ୟାର ଫଳ ନା ମୋର ଦାନ ଧର୍ମର ଫଳ ବା ମୋର ପୂଜାର ଫଳ, ଏ କଥା ମୁଁ ଚିନ୍ତା କରିପାରୁ। ତେଣୁ ଏହିପରି ଭାବରେ ଅକ୍ରୁର ଚିନ୍ତା କରି କରି ରଥ ଆରୋହଣ କରିଛନ୍ତି ଏବଂ ରଥ ଉପରେ ବସି ଏହିପରି ଚିନ୍ତା କରୁଛନ୍ତି ନିଜର ସୌଭାଗ୍ୟର କଥା। ଆମେ ଦେଖିବା ଯେ ଅକ୍ରୁର ଯଦିଓ ପ୍ରାତଃ କାଳରୁ ରଥ ଆରୋହଣ କରିଛନ୍ତି ନନ୍ଦ ଗୋକୁଳକୁ ଯିବା ପାଇଁ, ନନ୍ଦଗ୍ରାମକୁ ଯିବା ପାଇଁ, ତେବେ ତାଙ୍କର ରଥ ସନ୍ଧ୍ୟା ସମୟରେ ଯାଇ ନନ୍ଦଗ୍ରାମରେ ପହଞ୍ଚ, ସାରା ଦିନ ଲାଗିଯାଇଛି ଅକ୍ରୁରଙ୍କୁ। ଅଶ୍ୱଜ୍ୟୋତିତ ରଥରେ ସାରା ଦିନ ବ୍ୟତୀତ କରିଛନ୍ତି ଅକ୍ରୁର ରଥ ଉପରେ, ତାଙ୍କୁ ସାରା ଦିନ ଲାଗିଯାଇଛି ନନ୍ଦ ଗୋକୁଳରେ ପହଞ୍ଚିବା ପାଇଁ। ଯଦିଓ ମଥୁରା ଠାରୁ ନନ୍ଦଗ୍ରାମର ଦୂରତ୍ୱ 40-50 କିଲୋମିଟର ଭିତରେ ହେବ, କିନ୍ତୁ ଅକ୍ରୁରଙ୍କୁ ସାରା ଦିନ ଲାଗିଯାଇଛି। ଯଦିଓ କଂସ ତାଙ୍କୁ ଦ୍ରୁତଗାମୀ ଅଶ୍ୱ ପ୍ରଦାନ କରିଛି ରଥରେ ନିୟୋଜିତ କରିବା ପାଇଁ, ତେଣୁ ଏଥିରୁ ଜଣାଯାଉଛି ଯେ ଅକ୍ରୁର ଯେପରି ଅତି ଶୀଘ୍ର ନନ୍ଦ ଗୋକୁଳରେ ପହଞ୍ଚିବା ପାଇଁ ଯତ୍ନଶୀଳ ନଥିଲେ, ସେ ତାଙ୍କର କୃଷ୍ଣ ଚିନ୍ତାରେ ଏତେ ନିମଗ୍ନ ରହିଛନ୍ତି ସାରା ମାର୍ଗରେ ଯେ ରଥ କେଉଁଆଡ଼େ ଯାଉଛି, ଅଶ୍ୱମାନେ ଦ୍ରୁତଗତିରେ ରଥ ବାହନ କରୁଛନ୍ତି କି ନାହିଁ ସେ ଆଡ଼େ ଅକ୍ରୁରଙ୍କର ଧ୍ୟାନ ନାହିଁ, ସେ କେବଳ କୃଷ୍ଣ ଚିନ୍ତାରେ ଏତେ ନିମଗ୍ନ ରହିଛନ୍ତି ଯେ ତାଙ୍କର ଆଉ କୌଣସି ବାହ୍ୟ ଚିନ୍ତା ନାହିଁ ଯେ କେତେବେଳେ ସେ ନନ୍ଦଗୋକୁଳରେ ପହଞ୍ଚିବେ କ'ଣ ହେବ ସେ କଥା ସେ ଚିନ୍ତା କରୁନାହାନ୍ତି। ତେଣୁ ଅକ୍ରୁର ଏହିପରି ଯେତେବେଳେ ସେ ଚିନ୍ତା କରୁଛନ୍ତି ପୁଣି ଭାବୁଛନ୍ତି ମମେତଦ ଦୁର୍ଲଭଂ ମନ୍ୟ ଉତ୍ତମ ଶୋକ ଦର୍ଶନମ ବିଷୟ ଆତ୍ମନ ଯଥା ବ୍ରହ୍ମ କୀର୍ତ୍ତନ ଶୂଦ୍ର ଜନ୍ମ। ତେଣୁ ଅକ୍ରୁର ଭାବୁଛନ୍ତି ଯେ ମୋ ପରି ଯେଉଁ ବିଷୟାତ୍ମନ ନିଜକୁ ଅତି ହୀନ ବୋଲି ଜ୍ଞାନ କରୁଛନ୍ତି, ଅକ୍ରୁର ଭାବୁଛନ୍ତି ସାଧୁ ସନ୍ଥମାନେ ସମସ୍ତ ଘରଦ୍ୱାର ପରିତ୍ୟାଗ କରି ଭଗବାନଙ୍କର ପ୍ରାପ୍ତି ଲାଳସାରେ କଠୋର ବ୍ରତ ତପସ୍ୟା ଆଚରଣ କରିଥାନ୍ତି ଏବଂ ଏସବୁ କରିବାର ଫଳସ୍ୱରୂପ ହୁଏତ ସେମାନଙ୍କର କୃଷ୍ଣ ଦର୍ଶନ ସମ୍ଭବ ହୋଇପାରେ। କିନ୍ତୁ ମୁଁ କୌଣସି ସାଧୁ ସନ୍ତ ନୁହେଁ, ମୁଁ ଏକ ବିଷୟୀ ବ୍ୟକ୍ତି, ବିଷୟ ଭୋଗରେ ମୋର ସମସ୍ତ ସମୟ ନିୟୋଜିତ ହେଉଛି, ଇନ୍ଦ୍ରିୟ ଭୋଗରେ ମୋର ସମସ୍ତ ସମୟ ନିୟୋଜିତ ହେଉଛି। ମୁଁ ଗୃହସ୍ଥ ଜୀବନରେ ରହି ସବୁ ସମୟରେ ଅର୍ଥ ଏବଂ କାମନାର ପରିତୃପ୍ତି ପାଇଁ ଚେଷ୍ଟା କରୁଛି, କୌଣସି ଭଗବାନଙ୍କର ଭକ୍ତି ଆଚରଣ କରିବା, ଭଗବାନଙ୍କର ସେବା କରିବା, ତପସ୍ୟା କରିବା, ଏସବୁ କରିବା ପାଇଁ ମୋ ନିକଟରେ ସମୟ ନାହିଁ। ଅଥଚ ମୋ ପରି ବିଷୟାତ୍ମନ ବିଷୟଭୋଗୀ ବ୍ୟକ୍ତି ପକ୍ଷରେ ଯାହା ପାଇଁ କୃଷ୍ଣ ଦର୍ଶନ ଦୁର୍ଲଭ ହେବା କଥା, କାରଣ ବିଷୟୀ ବ୍ୟକ୍ତିମାନଙ୍କୁ କୃଷ୍ଣ ଦର୍ଶନ ଦିଅନ୍ତି ନାହିଁ ବା ପ୍ରାପ୍ତ ହୁଅନ୍ତି ନାହିଁ। ଯେଉଁମାନେ କେବଳ ସାରା ଜୀବନ ବିଷୟ ଭୋଗ ପ୍ରତି ଆକୃଷ୍ଟ ହୋଇଥାନ୍ତି, ଇନ୍ଦ୍ରିୟ ଭୋଗ ପ୍ରତି ଆକୃଷ୍ଟ ହୋଇଥାନ୍ତି, ଭଗବାନଙ୍କର ଭକ୍ତି ଆଚରଣ କରିବା ପାଇଁ, ସେବା କରିବା ପାଇଁ ସେମାନଙ୍କ ନିକଟରେ ସମୟ ନଥାଏ, ସେମାନଙ୍କର ଗତି ହେଉଛି ନର୍କ ଗତି, ସେମାନେ ନର୍କ ଦର୍ଶନ କରିପାରନ୍ତି କିନ୍ତୁ କୃଷ୍ଣ ଦର୍ଶନ ସେମାନଙ୍କ ପକ୍ଷରେ ସମ୍ଭବ ହୁଏ। ଅଥଚ ଅକ୍ରୁର କହୁଛନ୍ତି ଯେ ମୋ ପରି ବିଷୟାତ୍ମ ବିଷୟ ଭୋଗରେ ଆକୃଷ୍ଟ ବ୍ୟକ୍ତି ମୋର ଏହି କୃଷ୍ଣ ଦର୍ଶନ କିପରି ସମ୍ଭବ ହେଉ, ମୋ ପକ୍ଷରେ ଏ କଥା ଦୁର୍ଲଭ ହେବା କଥା କୃଷ୍ଣ ଦର୍ଶନ। ଅଥଚ ଆଜି ଯେ ମୁଁ କୃଷ୍ଣଙ୍କର ଦର୍ଶନ କରିବି ଏକଥା ମୋର ବିଶ୍ୱାସ ହେଉନି ମନରେ, ଏ ସୌଭାଗ୍ୟ କିପରି ଭାବରେ ମୋର ଉପସ୍ଥିତ ହେଇଛି। ତେଣୁ ଅକ୍ରୁର ଭାବୁଛନ୍ତି, ମନକୁ ସାନ୍ତ୍ୱନା ଦେଉଛନ୍ତି ଯେ ସେ କହୁଛନ୍ତି ଯେପରି ଭାବରେ ବ୍ରହ୍ମ କୀର୍ତ୍ତନ ଶୂଦ୍ର ଜନ୍ମନ, ଅର୍ଥାତ୍ ଯେଉଁମାନେ ଶୂଦ୍ର କୂଳରେ ଜନ୍ମ ହୋଇଥାନ୍ତି ସେମାନଙ୍କ ପକ୍ଷରେ ଯେପରି ବ୍ରହ୍ମ କୀର୍ତ୍ତନ ଅର୍ଥାତ୍ ବୈଦିକ ମନ୍ତ୍ରର ଉଚ୍ଚାରଣ କରିବା ସମ୍ଭବପର ନୁହେଁ, ସେମାନଙ୍କ ପାଇଁ ବୈଦିକ ମନ୍ତ୍ରର ଉଚ୍ଚାରଣ ଯେପରି ଦୁର୍ଲଭ, ମୋ ପକ୍ଷରେ କୃଷ୍ଣ ଦର୍ଶନ ଠିକ୍ ସେହିପରି ଦୁର୍ଲଭ। କିନ୍ତୁ ପୁଣି ପରବର୍ତ୍ତୀ ଅବସ୍ଥାରେ ସେ ନିଜର ମନକୁ ସାନ୍ତ୍ୱନା ଦେଇ କହୁଛନ୍ତି ଯେ ହଁ ଏପରି ହୋଇପାରେ ଯେପରି ନଦୀର ଜଳରେ ଅନେକ ସମୟରେ କୁଟାକାଠିମାନେ ଭାସି ଭାସି ଯାଇଥାନ୍ତି ଏବଂ ସେମାନଙ୍କର ଏହି ଭାସମାନ ଅବସ୍ଥାରେ ହୁଏତ କୌଣସି ସମୟରେ କୌଣସି କୁଟାକାଠି ନଦୀର ସ୍ରୋତରେ ଭାସମାନ ହୋଇ କୌଣସି ସମୟରେ କୂଳରେ ଲାଗିଯାଇଥାଏ। ଠିକ୍ ସେହିପରି ମୋ ପରି ପତିତ ଜୀବ ଏହି ସଂସାରର କାଳରୂପୀ ନଦୀ ଗର୍ଭରେ ଭାସମାନ ହୋଇ ହୁଏତ ଆଜି ଅକସ୍ମାତ୍ ମୁଁ କୂଳରେ ଲାଗିଯାଇଛି। ଏ କାଳରୂପକ ଯେଉଁ ନଦୀ, ଏହି ନଦୀର ସ୍ରୋତରେ ପ୍ରତ୍ୟେକ ଜୀବ ପ୍ରବାହମାନ ଭାସମାନ ହେଉଛନ୍ତି, ତେଣୁ ଏହି ଭାସମାନ ଅବସ୍ଥାରେ ହୁଏତ ଗୋଟିଏ ଜୀବ ଅକ୍ରୁର ଆଜି ସେ କୂଳରେ ଲାଗିଯାଇଛି, ଅର୍ଥାତ୍ ଏହି ଦୂରତ୍ୟ ସଂସାର ସାଗରକୁ ପାରି ହେବା ପାଇଁ ବସିଛି, ଅର୍ଥାତ୍ ସେ କୂଳକୁ ପ୍ରାପ୍ତ ହୋଇଛି, ସେ ଆଜି କୃଷ୍ଣଙ୍କର ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବି। ତେଣୁ ମୁଁ ହୁଏତ ଆଜି କୂଳକୁ ପ୍ରାପ୍ତ ହେଇଛି, ସେଇଥିପାଇଁ ବୋଧହୁଏ ମୋର ଏଇ କୃଷ୍ଣ ଦର୍ଶନ ଆଜି ହେଇଯିବ, ଅର୍ଥାତ୍ ମୋର ଏଇ ସଂସାର ସାଗରରୁ ମୁଁ ଉଦ୍ଧାର ପାଇଛି, ବା ସଂସାର ରୂପୀ ସଂସାରରେ ଥିବା କାଳରୂପୀ ନଦୀକୁ ମୁଁ ଆଜି ଅତିକ୍ରମ କରିଛି। ତେଣୁ ଏହିପରି ଭାବରେ ଅକ୍ରୁର ଚିନ୍ତା କରି ନିଜର ମନକୁ ସାନ୍ତ୍ୱନା ଦେଉଛନ୍ତି। ଏହିପରି ଭାବରେ ଅକ୍ରୁର ବ୍ରଜଭୂମି ପଥରେ ରଥ ଉପରେ ଉପବେଶନ କରି ଯାତ୍ରା କରୁ କରୁ ଅନେକ ଭାବରେ ତାଙ୍କ ମନରେ ଅନେକ ପ୍ରକାର ମନୋରଥ ଉତ୍ପନ୍ନ ହେଇଛି। ସେ ଚିନ୍ତା କରୁଛନ୍ତି କିପରି ଭାବରେ ସେ ବ୍ରଜଭୂମିରେ ପହଞ୍ଚିବେ, କୃଷ୍ଣଙ୍କୁ ଦର୍ଶନ କରିବେ, କିପରି ଭାବରେ ଭଗବାନ କୃଷ୍ଣଙ୍କୁ କୃଷ୍ଣଙ୍କ ସହିତ ସେ ଆଚରଣ କରିବେ, ଏସବୁ କଥା ଆମେ ଆଗାମୀକାଲି ଶ୍ରବଣ କରିବା। ହରେ
କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ।